श्रीमद्भागवतम दशम स्कंद षट्कालीस अध्याय श्लोक बासठ बासठ जा वै श्रियार्चितमजादिभिराप्त कामे जा वै श्रियार्चितमजादिभिराप्त कामे योगेश्वरैरपि जदात्मनिराशगोष्ठ्या योगेश्वरैरपि जदात्मनिराशगोष्ठ्या कृष्णाश तद्भगवतश्चरणारविन्दम् कृष्णाश तद्भगवतश्चरणारविन्दम् स्तनेषु विजहो परिरभ्यतापम् न्यास्तं स्तनेषु विजहो परिरभ्यतापम् या वै श्रियार्चितमजादिभिराप्तकामे योगेश्वरैरपि जदात्मनिराशगोष्ठ्या कृष्णाश तद्भगवतश्चरणारविन्दम् न्यास्तं स्तनेषु विजहो परिरभ्यतापम् या वै श्रियार्चितमजादिभिराप्तकामे योगेश्वरैरपि यदात्मनिराशगोष्ठ्या कृष्णाश तद्भगवतश्चरणारविन्दम् न्यस्तं स्तनेषु विजहो परिरभ्यतापम् या वै श्रियार्चितमजादिभिराप्तकामे योगेश्वरैरपि यदात्मनिराशगोष्ठ्या कृष्णाश तद्भगवतश्चरणारविन्दम् न्यस्तं स्तनेषु विजहो परिरभ्यतापम् या वै श्रियार्चितमजादिभिराप्तकामे योगेश्वरैरपि यदात्मनिराशगोष्ठ्या कृष्णाश तद्भगवतश्चरणारविन्दम् सन्तनेषु विजहो परिरभ्यतापम् तेणु समस्त भक्त सज्जन बृंद मातृवृंद को आम आम राज भागवत कथा को पवित्र जोगिनी एकादशी तिथि स्वागत जनाऊु आज आम जो कथा कहते नंदग्राम ये हूँ पांचटी श्लोक जो गोपीमान महात्म्य वर्णना करागला ये हूँ अंतिम श्लोक तेणु ये श्लोक कौन से जो गोपीमान महात्मा एथरी कह श्रिया कह लक्ष्मिया आप्त कामी जो मैंने पूर्ण काम जहाँ कौन सा कामना बाकी ना आप्त कामी से मैंने अजाद भी कहले ब्रह्मा आदि आदि कहले आ सब रे शिव इत्यादि जोगेश्वरी अपि जोगेश्वर मैंने जो मैंने रही योग किसी प्राप्त होती योग सिद्धि इत्यादि आत्मनि हृदय एव जत जहांगन भगवान पाद पद्म को अर्चितन ये भगवान ये बड़ी जहाँ को समस्ते ताकु आत्मनरे भगवान पर ध्यान करंती पूजा करंती अर्चितन पूजा करंती न तो साक्षात स्पर्शे न इत्यर्थ ताकु स्पर्श करी परंतु नहीं मनरे कर ध्यान करंती से भगवान जहाँ भई जो भगवान सी ये ब्रजस्त्री मान रास गोष्ठिया रासलीला जो है वर्णना कर दशम छंद अड़तीस तेतीस ये पांचटी श्लोक पांचटी अध्याय ये वर्णना कर स्तनेशु न्यास्तन तांकर स्तन उपर धारण करिकी भगवत कृष्णस्य तच्चरणारविंदम भगवान से भगवत कृष्ण तच्चरणारविंदम तांकर पाद पद्म पद्म जो भाई भाव कोमल से भाव कोमल पद्म जो भाव सुगंधि रही भाव सुगंधि रही पद्म जो भाव आकर्षण से भाव आकर्षण पाद पद्म भगवान कर भगवान से चरणारविंद परिडभ्य तापम तांकर जो परिडभ्य कहले आलिंगन करिकी तापम तापम कहले स्व स्व चित्त संताप भगवान पड़े जाइले रास लीला समय पड़े जाइले भगवान अंतरिक्ष अध्याय वर्णना कर तेणु जो भगवान उभई गले रास लीलार अंतर्ध्यान हो गले गोपी मैंने पगड़ी हो कि सब खोजी बुलले तीस अध्याय एक अध्याय दुईट अध्याय वर्णना कर खोजी बुलूं गोपी गीत वर्णना कर श्लोक गोपी मैंने विरह गीत गान कर भगवान विरह तब कथा जयचि दे दिकम आरंभ करी लास्ट श्लोक होती कह कथा तेणु यही भाव में जिते बड़े गान करुले भगवान आविर्भाव हो गल बतीस अध्याय वर्णना कर तेणु जिते बड़े आसीगले समस्त कौन स्वागत जनई तांकर जो रही उत्तरी रही से उत्तरी को पकईकि कोटि कोटि गोपी हाँ विराट बड़ सिंहासन हो गला भगवान तापरे प्रवेश काल बसिले स्थापन स्थापित है भगवान निजे तेणु यही भाव पाद पद्म को निजर स्तन पक्ष स्थापन करकर जो विरह जंत्रणा थी दूर हो गला तेणु यही भाव जा निश्चिंत भाव भगवान पाद पद्म साधारण व्यक्ति मैंने कौन जानते ना कौन साधारण व्यक्ति मैंने अवजानती माँ मूढ़ा मानुष नुमाशित भगवान जो आसती आमर करुणा करने आसम को कृपा करने आम प्रति दया करके आसती किंतु आम गोईठ मारू ये आमर हत भाग्य भगवान जीव मान को उद्धार करने आसुंच भगवान तांकर से जो आनंद को त्याग करी आज के आस भगवान हूँ आनंद घन तांकर भौतिक जगत को आसवर कौन सी आवश्यकता ना नारद आदि ब्रह्मा आदि सब देवता मैंने स्तुति करती प्रभु आसतु कहवर भगवान आसती विशेष भाव परित्राणाय साधुनां विनाशाय चतुष्कृतां धर्म संस्थापनार्थाय संभवामि युगे युगे साधु मान को आनंद प्रदान करती सी तो आनंद घन तेणु तक विषय जो चिंता करेंगे सी आनंद प्राप्त हे किंतु जी जाणी ना भगवान विषय जाणी ना विरुद्ध से सब लगे प्रतिकूल भाव में भगवान सहित युक्त होने आनंद प्राप्त हो पारे ना तर से संताप प्राप्त हे तेणु तुम जो विनाश करती द्वारा मंगल साधन करती भगवान एवं धर्म को मध्य स्थापन करती लोक मैंने जापर ना धर्म कौन तेणु भगवान प्रति समय आसती तेणु जो मैंने अत्यंत उन्नत स्थिति अच्छा जमी स्त्रीया लक्ष्मीदेवी सारा पृथ्वी आज पगल पागल धन पथर रनिंग आफ्टर मनी 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 स्वीटर देन हनी ब्राइट स्वीटर देन ब्रॉड सनशाइन स्वीटर देन हनी ब्राइटर देन सनशाइन समस्ते चाहते धन जिते धन दे पूरब ना जनकर जदि हजार अच्छी सी भाव के लक्ष्य हे जो लक्ष्य है सी कोटि हे कोटि अर्बुद हे ये भाव में चल बढ़ी चलो शेष हे ना ତେଣୁ ଯାହାଙ୍କର ପଛରେ ଧାଉଁଛନ୍ତି ସେଇ ଲକ୍ଷ୍ମୀ ଧାଉଁଛନ୍ତି ଭଗବାନ ପଛରେ, ଯା ଶ୍ରିୟା ଯା ଭାଇ, ନିଶ୍ଚିନ୍ତ ଭାବରେ ଏଥିରେ କୌଣସି ସନ୍ଦେହ ନାହିଁ। ଏହା ବି ଶ୍ରିୟାର୍ଚିତ, ଏ ଅଚ୍ୟୁତ କାଳରେ କୁହାଯାଉଛି ଅର୍ଚିତ। ଏଇଭଳି ଭାବରେ ସମସ୍ତେ ଭଗବାନଙ୍କୁ ଅର୍ଚ୍ଚନା କରିଛନ୍ତି ଅର୍ଚିତ। ମଜାଦି ଭି ଆରମ୍ଭ ହେଲା ଅଜା ବ୍ରହ୍ମାଙ୍କ ଠାରୁ ଆରମ୍ଭ ହେଲା, ବ୍ରହ୍ମାଙ୍କ ଠାରୁ ବ୍ରହ୍ମା ଏ ଭୌତିକ ଜଗତ ସବୁଠାରୁ ଶ୍ରେଷ୍ଠ ଜୀବ ହେଉଛନ୍ତି ସିଏ, ପ୍ରଥମ ଜୀବ, ପ୍ରଥମ ସୃଷ୍ଟିକାରୀ ସିଏ, ପ୍ରଥମ ଇଞ୍ଜିନିୟର ପ୍ରଭୁପାଦ ମହାରାଜ କହନ୍ତି। ପ୍ରଭୁପାଦ ପ୍ରଥମ ଇଞ୍ଜିନିୟର ସିଏ, ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ, ସବୁ ଇଞ୍ଜିନିୟରିଂ ନଲେଜ, ଆଉ କିଛି ଜ୍ଞାନ ରହିଲା ନାହିଁ। ଏଭଳିକି ଇଞ୍ଜିନିୟରିଂ ନଲେଜ ପ୍ରାପ୍ତ ହୋଇଛନ୍ତି, ଆମର ତଥାଗତ ଇଞ୍ଜିନିୟରମାନଙ୍କୁ ଲାଗିବ କୋଟି କୋଟି ବର୍ଷ ଲାଗିଯିବ ତାକୁ ଜାଣିବା ପାଇଁ। ଯେଉଁ ଚାରୋଟି ଶ୍ଳୋକରୁ ଯେଉଁ ଜ୍ଞାନ ପ୍ରାପ୍ତ ହେଲେ, ଆମର କୋଟି କୋଟି ବର୍ଷ ଗଲା ପରେ ମଧ୍ୟ ବୈଜ୍ଞାନିକମାନେ ରିସର୍ଚ୍ଚ କଲା ପରେ ମଧ୍ୟ କୋଟି କୋଟି ନୋବେଲ ପ୍ରାଇଜ୍ ପାଇଲେ ପରେ ମଧ୍ୟ ସେଇଟାକୁ ଜାଣିପାରିବେ ନାହିଁ। ଯେମିତି ମାନେ କହିବା, ଆମେ କହିବା ରକ୍ତ କେମିତି ସୃଷ୍ଟି ହେଉଛି ତାର ଫର୍ମୁଲା ଜାଣିନାହାନ୍ତି। ଏଇ ପାଞ୍ଚଟି ତତ୍ତ୍ୱରୁ ତିଆରି ହୋଇଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏଇ ପାଞ୍ଚଟି ତତ୍ତ୍ୱରେ ତିଆରି ହୋଇଛି ସବୁ କିଛି, ସବୁ ବସ୍ତୁ ଯାହା ସବୁ ଦେଖୁଛେ ଆମେ। କିନ୍ତୁ ସେ ସବୁ ରକ୍ତ ସେମାନେ ତିଆରି କରିପାରିବେ ନାହିଁ, ଧାର ଆଣିକରି ସବୁ କରିବେ। ଯେଉଁ କିଡ଼ନୀ ରହିଛି, କିଡ଼ନୀଟାକୁ ତିଆରି କରିପାରିବେ ନାହିଁ, ଏପର୍ଯ୍ୟନ୍ତ କରିନାହାନ୍ତି, କରିପାରନ୍ତି ଭବିଷ୍ୟତରେ। ଭଗବାନ ସେଇ ଜ୍ଞାନ ଦେଇଛନ୍ତି, ଚାରୋଟି ଶ୍ଳୋକ କରିବେ, ବେଶୀ ଶ୍ଳୋକ କହିବାକୁ ପଡ଼ିଲା ନାହିଁ। ସମଝଦାର କହିଲେ ଇସାରା କାଫି ହେ, ଯେଉଁମାନେ ସମଝଦାର ବ୍ୟକ୍ତି ତାଙ୍କୁ କହିବାକୁ ପଡ଼ିବ ନା ଏଇଟା କରିବ, ସେଇଟା କରିବ, ସେଇଟା କରିବ, ସେଇଟା କରିବ, ଖାଲି ଇସାରା କରିଦେଲେ, ଆଖିରେ ଇସାରା ମାରିଦେଲେ ସେ ସବୁ କରିଦେବେ, ସବୁ ବୁଝିବେ ଇସାରା। ଆଉ ଇଏ ବ୍ରହ୍ମା ଇଏ ସବୁଠାରୁ ଉଚ୍ଚ ସ୍ତରରେ ଅଛନ୍ତି, ସେ ଜାଣିଛନ୍ତି କାହାକୁ ପୂଜ୍ୟ କିଏ ପୂଜ୍ୟ। ତେଣୁ ଭଗବାନ ପାଦପଦ୍ମଙ୍କୁ ପୂଜା କରନ୍ତି। ଯାହା ବି ଶ୍ରିୟାର୍ଚିତ ମଜାଦି ଭି ଅଜା ଆଦି, ଆଦି କହିଲେ ଆଉ ସବୁ କହିଲେ, ଯେମିତି ଭାଗବତ ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ପ୍ରଥମ ଶ୍ଳୋକ ଏଇଟା। ସୁତ ଗୋସ୍ୱାମୀ ସମସ୍ତ ଭାଗବତ କହିସାରିଲା ପରେ ଅସମ୍ପୂର୍ଣ୍ଣ ମନେ କରୁଛନ୍ତି, ଭଗବାନଙ୍କ ଲୀଳାକୁ ଯେଉଁ ଗାନ କଲେ ବର୍ଣ୍ଣନା କଲେ ସେସବୁ ଭାବୁଛନ୍ତି, ମୁଁ କିଛି କରିପାରିଲି ନାହିଁ। 18,000 ଶ୍ଳୋକ -23 ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ପର୍ଯ୍ୟନ୍ତ 18,000-23 ଶ୍ଳୋକ ମାଇନସ୍ କଲେ ଯେତିକି ସେତିକି ଶ୍ଳୋକ କହିସାରିଲେଣି, ଆଉ ଖାଲି 23 ଶ୍ଳୋକ ବାକି ଅଛି 13 ଅଧ୍ୟାୟରେ କହିବେ, ସେଇଟା ଅନ୍ତିମ ଅଧ୍ୟାୟ ଅନ୍ତିମ ଶ୍ଳୋକ 13-23। ସେତେବେଳେ ତାଙ୍କୁ ସୁତ ଗୋସ୍ୱାମୀଙ୍କୁ ଲାଗୁଛି ଭଗବାନଙ୍କର ଗୁଣ କିଛି ଗାନ କରିପାରିଲି ନାହିଁ, ତେଣୁ ସେ ଏଇ ଶ୍ଳୋକଟି କହିଛନ୍ତି। ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେ ବେଦୈ ସାଙ୍ଗପଦକମୁପନିଷଦୈର୍ଗାୟନ୍ତି ଜଂ ଶ୍ୟାମ ଗହା ଧ୍ୟାନାବସ୍ଥି ତଦ୍ଗତେନ ମନସା ପଶ୍ୟନ୍ତି ଜଂ ଯୋଗିନା ଯଶ୍ୟାନ୍ତନ୍ନ ବିଧୁ ସୁରାଗଣ ଦେବାୟ ତସ୍ମୈ ନମଃ। ସୁରାସୁରଗଣ, ଖାଲି ସୁରଗଣ ନୁହଁ, ସୁର ଅସୁର ଦୁଇଜଣ କେହି ଜାଣିପାରନ୍ତି ନାହିଁ। ଜଂ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ, ଏମାନେ ସବୁଠାରୁ ଉନ୍ନତ ସ୍ଥିତିରେ ଅଛନ୍ତି। ସେମାନେ କେତେ ଉନ୍ନତ ସ୍ଥିତିରେ, ଆମର ରାକ୍ଷସମାନେ ଅସୁରମାନେ ଯାଇ ପ୍ରାର୍ଥନା କରୁଛନ୍ତି, 1,000,000 ବର୍ଷ ଧରିକିରି, 36,000 ବର୍ଷ ଧରିକିରି ପ୍ରାର୍ଥନା କଲେ, ହିରଣ୍ୟକଶିପୁ ପ୍ରାର୍ଥନା କଲେ ବ୍ରହ୍ମାଙ୍କର କୃପା ପ୍ରାପ୍ତ ହେବା ପାଇଁ। ବ୍ରହ୍ମଣ ଦେବ ନମଃ କହିକିରି ଗୋଟିଏ ଗୋଡ଼ରେ କହିକି ବହୁତ କଷ୍ଟ ସ୍ୱୀକାର କଲେ, ମନ୍ଦର ପର୍ବତରେ ତପସ୍ୟା କଲେ 100 ବର୍ଷ କାଳ। ଦେବଲୋକର 100 ବର୍ଷ ହେଉଛି ଆମର 36,000 ବର୍ଷ, ଏତିକି ବର୍ଷ ତପସ୍ୟା କଲେ ବ୍ରହ୍ମାଙ୍କର କୃପା ପ୍ରାପ୍ତ ହେବା ପାଇଁ। ସେ ବ୍ରହ୍ମା ଯାଉଛନ୍ତି ଭଗବାନଙ୍କ କୃପା ପ୍ରାପ୍ତ ହେବା ପାଇଁ। ଆମର ଗୋଟେ କଥା ଅଛି, ଜଣେ ଯାଇଛି ଶ୍ରୀମନ୍ତ ରାଧାକାନ୍ତ ସେ ମହାରାଜ କଥା କହୁଥିଲେ, ଜଣେ ଯାଇଥିଲେ ବ୍ୟକ୍ତି, ସମସ୍ତଙ୍କ ଧନ ଦରକାର ଆକବରଙ୍କ ସମୟରେ, ନା ଆକବରଙ୍କ ସମୟରେ ଯାଇଥିଲେ ରାଜାଙ୍କ ପାଖକୁ କିଛି ଧନ ପ୍ରାପ୍ତ ହେବା ପାଇଁ, ଧନ କିଛି ପ୍ରାର୍ଥନା କରିବେ। ଯେତେବେଳେ ଯାଇକି ବୁଝିଲେ ଆକବରଙ୍କ କୁଆଡ଼େ ଯାଇଛନ୍ତି ନା ଯାହାପନା ଯାଇଛନ୍ତି କ'ଣ ସାଲାମ ଦେବା ପାଇଁ, ନମାଜ ପଢ଼ିବା ପାଇଁ, ନମାଜ ପୁଣି ତାଙ୍କ ପୁଣି ଅଛି କିଏ ଉପରେ, ସେ ଚିନ୍ତା କରୁଛନ୍ତି। ସେ ନମାଜ ପଢ଼ି ସାରି ଆସିଲେ, ସେଠାରେ ଆସିଲା ପରେ ଇଏ ଲୋକ ଯେଉଁ ଆସିଥିଲା ଦେଖା କରିବା ପାଇଁ, ତାକୁ ଖବର ଦିଆଗଲା ରାଜାଙ୍କୁ, ଆକବରଙ୍କୁ, ବାଦଶାହା, ବାଦଶାହଙ୍କୁ ଦେଖିକିରି, ଆଉ ସିଏ କ'ଣ ମାଗିବ, ସେ ପଳେଇ ଯାଉଛି। ବାଦଶାହ ପଚାରିଲେ, ଆରେ କୁଆଡ଼େ ତୁମେ ଯାଉଛ, ଆସିଥିଲ ପରା କ'ଣ ପାଇଁ, ନା ନା ମୋର ଆଉ ଦରକାର ନାହିଁ କିଛି, ନା କ'ଣ ହେଲା, ନା ମୁଁ ଆସିଥିଲି କିଛି ଧନ ପ୍ରାର୍ଥନା କରିବା ପାଇଁ ଆପଣଙ୍କୁ, ଆପଣ ତ ପ୍ରାର୍ଥନା କରୁଛନ୍ତି, ମୁଁ ଆଉ କ'ଣ ଆପଣ ପ୍ରାର୍ଥନା କରିବି, ଆପଣ ଯାହାକୁ ପ୍ରାର୍ଥନା କରୁଛନ୍ତି ମୁଁ ତାଙ୍କୁ ପ୍ରାର୍ଥନା କରିବି। ଇଏ ହେଉଛି ବୁଦ୍ଧିମାନ ବ୍ୟକ୍ତି, ଡାଇରେକ୍ଟ ଭଗବାନଙ୍କ ଶରଣରେ ଯିବା, ଭାୟ ମିଡ଼ିଆ ରହିଲା ମାନେ ସେ ପରସେଣ୍ଟେଜ୍ ନେଇଯିବ। ଅବଶ୍ୟ ସବୁଥିରେ ସେଇଟା କାମ କରିବ ନାହିଁ, ସବୁ କେସ୍ରେ ସେଇଟା କାମ କରିବ ନାହିଁ। ମୁଁ ଥରେ ଅଡ଼ିଟ୍ କରୁଥିଲା ବେଳେ ଆମର ଗୋଟେ ଅଫିସ୍ ଅଡ଼ିଟ୍ କରୁଥିଲି, ସେ ବ୍ୟକ୍ତି ଜଣଙ୍କ ସେ କହିଲେ ଗୁରୁଙ୍କର କ'ଣ ଦରକାର ଆବଶ୍ୟକତା, ଆମେ ଡାଇରେକ୍ଟ ସିଧାସଳଖ ଯିବା ଭଗବାନ ଯାଇକି ନମସ୍କାର କରି ଆସିବା, ଗୁରୁଙ୍କ ମାଧ୍ୟମରେ କାହିଁକି ଯିବା ପଶିବା ପ୍ରଭାବ ପଶିବା କାହିଁକି। ସେ ବ୍ୟକ୍ତି ଡାଇରେକ୍ଟ ଭଗବାନ ମନ୍ଦିରକୁ ଯିବ କ'ଣ, ଡାଇରେକ୍ଟ ପଳେଇଲା କେଉଁଠିକି ନର୍କକୁ ପଳେଇଗଲା, ଏତେ ମଦ୍ୟପାନ କରୁଥିଲା ଆଉ ଅଳ୍ପ ବୟସରେ ସେ ଶରୀର ଶରୀର ତ୍ୟାଗ କରିଦେଲା। ଯଦି ସାଧୁସଙ୍ଗ କରିଥାନ୍ତା ତାହାର ହୁଏତ ପରିବର୍ତ୍ତନ ହେଇପାରିଥାନ୍ତା, ଜୀବନରେ ପରିବର୍ତ୍ତନ ହେଇଯାଇଥାନ୍ତା ସାଧୁସଙ୍ଗ। ଯାହାକୁ ବ୍ରହ୍ମାଦି ଦେବତାମାନେ ଯାହାଙ୍କ ପୂଜା କରୁଛନ୍ତି ଆମେ ଏଇଟା ଚିନ୍ତା କରିବା କଥା, ଆମଠୁ ଯିଏ ଅତ୍ୟନ୍ତ ଉନ୍ନତ ସ୍ଥିତିରେ ଅଛନ୍ତି ଆମେ ଶରୀର ଯେଉଁ ପ୍ରାପ୍ତ ହେଇଛେ ଏଇଟା ଭୁଲି ଯାଉଛେ, ଶରୀରଟା କିଭଳି ଆମେ ପ୍ରାପ୍ତ ହେଇଛେ। ଆମର ଏଇ ଯେଉଁ ବୁଦ୍ଧି ସବୁ ରହିଛି, ବୁଦ୍ଧିର ଅପବ୍ୟବହାର କଲେ ଏଇଭଳି ଭାବରେ ସବୁ ଚିନ୍ତା କ'ଣ ଦୁଶ୍ଚିନ୍ତା ସବୁ ହୁଏ, ବିଭିନ୍ନ ପ୍ରକାର ପ୍ରକୃତ ଚିନ୍ତା ତାଙ୍କ ଆସିପାରିବ ନାହିଁ, ବୁଦ୍ଧିର ଅସତ୍ ବ୍ୟବହାର ହେଲା। ତେଣୁ ବ୍ରହ୍ମା ବରୁଣ ଜଳର ମାଲିକ ସିଏ, ୱାଟର୍ ରିସୋର୍ସେସ୍ ମିନିଷ୍ଟର ବ୍ରହ୍ମା, ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ, ସେ ଇଞ୍ଜିନିୟରିଂ ଚିଫ୍ EIC, ଇଏ ମିନିଷ୍ଟର ୱାଟର୍ ରିସୋର୍ସେସ୍। ବ୍ରହ୍ମା ବରୁଣ ରୁଦ୍ର, ରୁଦ୍ର ହେଉଛନ୍ତି କ'ଣ ଡେଷ୍ଟ୍ରକ୍ସନ୍ ମିନିଷ୍ଟର ଅଫ୍ ଡେଷ୍ଟ୍ରକ୍ସନ୍ ମୁଁ ଥରେ ଯାଇଥିଲି ଗୋଟେ ଭାଗବତ ସପ୍ତାହ ହେଉଥିଲା ଆମର ଯେଉଁ ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜଙ୍କର ଗ୍ରାମ ପାଖରେ, ତାଙ୍କର ଥିଲା ଆମର ସ୍ୱୟଂଭୁ ମହାରାଜ ଆପଣ ଜାଣିଥିବେ ଗରାମ ବୋଲି ଗ୍ରାମ, ସେଇଠି ମୁଁ କଥା କହୁଥିଲା ବେଳେ ଜଣେ ବ୍ୟକ୍ତି ଆସିଥିଲେ, ସେ ସବୁ ସଙ୍ଗୀତ ରଚନା କରୁଥିଲେ, ସେହିଭଳି ଭାବେ ରଚନା କରିଛନ୍ତି, ଇଏ ମିନିଷ୍ଟର ଅଫ୍ ଅମୁକ, ସେ ମିନିଷ୍ଟର ଅମୁକ, ସିଏ ମିନିଷ୍ଟର ଅଫ୍ ଅମୁକ, ପ୍ରକୃତରେ ସେମାନେ ସବୁ ମିନିଷ୍ଟର ଭଳି ଭଗବାନଙ୍କର ଦରବାରରେ ଭଗବାନଙ୍କର ଯେଉଁ ମିନିଷ୍ଟ୍ରି ରହିଛି 33 crore 33 crore ଦେବଦେବୀମାନେ ସବୁ ରହିଛନ୍ତି ମିନିଷ୍ଟର, ବିଭିନ୍ନ ଡିପାର୍ଟମେଣ୍ଟ ରହିଛନ୍ତି, ଡିଜାଷ୍ଟର ମ୍ୟାନେଜମେଣ୍ଟ ରହିଲେ ରୁଦ୍ରଦେବ ଶିବଜୀ ଡିଜାଷ୍ଟର ମ୍ୟାନେଜମେଣ୍ଟ, ତେଣୁ ସେହିଭଳି ଭାବେ ବ୍ରହ୍ମା ବରୁଣ ରୁଦ୍ର ମରୁତ ମରୁତ ୱାଇଣ୍ଡ ୱିଣ୍ଡ କ'ଣ ଏୟାର 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 ପଲ୍ୟୁସନ୍ ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେ, ସାଧାରଣ ସ୍ତବ ନୁହଁ ଏ ତ୍ରିଗୁଣଯୁକ୍ତ ସ୍ତବ ନୁହଁ, ଦିବ୍ୟ ସ୍ତବ ତ୍ରିଗୁଣରୁ ଉର୍ଦ୍ଧ ଉତ୍ତମ ଶ୍ଳୋକ ଭଗବାନ ପ୍ରଭୁପାଦ ମହାରାଜ କହନ୍ତି। ଗୋଟେ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି ବଟ୍ ଫର୍ କୃଷ୍ଣ ଅଲ୍ ଦି ଯେଉଁ କ୍ୟାରେକ୍ଟର୍ସ ଡେସ୍କ୍ରାଇବ୍ ଇନ୍ ମହାଭାରତ ଅର୍ ଅଦର ଅଦର ପୁରାଣ ଦେ ଆର୍ ମିୟର ଷ୍ଟୋରି, କିନ୍ତୁ ୱିଥ୍ କୃଷ୍ଣ ଦେ ବିକମ୍ ଟ୍ରାନ୍ସେଣ୍ଡେଣ୍ଟାଲ। ଭଗବାନ କୃଷ୍ଣଙ୍କୁ ଯଦି ବାଦ ଦେଇଦେବା ତାହେଲେ ମହାଭାରତରେ ଯାହା ହେଇଛି, ଯାହା ଅନ୍ୟ ପୁରାଣମାନଙ୍କରେ ଯାହା ଅଛି, ରାମାୟଣରେ ଯାହା ଅଛି, ତାହାର ମୂଲ୍ୟ କ'ଣ, ସେ ଖାଲି ଷ୍ଟୋରି, ତାହାର କିଛି ମୂଲ୍ୟ ନାହିଁ। କିନ୍ତୁ କୃଷ୍ଣ ରାମ ବା ଅନ୍ୟ ଭଗବାନଙ୍କ ସହିତ ଯୁକ୍ତ ହେଇଗଲେ ସିଏ ଟ୍ରାନ୍ସେଣ୍ଡେଣ୍ଟାଲ ହେଇଯାଉଛନ୍ତି, ପରମାର୍ଥିକ ଶାସ୍ତ୍ର ହେଇଯାଉଛି ସିଏ। କେତେ ନଭେଲ କେତେ ଦିଆଯାଉଛି, କେତେ ସବୁ ପ୍ରାଇଜ୍ ଦିଆଯାଉଛି, କେତେ କ'ଣ ଦିଆଯାଉଛି, କିନ୍ତୁ ମାଇନସ୍ କୃଷ୍ଣ। କିନ୍ତୁ ଯଦି କୃଷ୍ଣ ତା ଦେହରେ ରହିଗଲେ ସେଇଟା ଟ୍ରାନ୍ସେଣ୍ଡେଣ୍ଟାଲ ହେଇଯିବ, ପରମାର୍ଥିକ ଜ୍ଞାନ ହେଇ ସାହିତ୍ୟ ହେଇଯିବ। ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ସେଇଟା କହିଲେ, ବ୍ୟାସଦେବ ଏତେ ଶାସ୍ତ୍ର ରଚନା କଲେ, ବେଦ ଉପନିଷଦ ପୁରାଣ ଇତ୍ୟାଦି ସବୁ ରଚନା କଲେ, ଅନ୍ତିମରେ ରଚନା କରିଦେଲେ ବେଦାନ୍ତ ସୂତ୍ର, ସବୁ ଶାସ୍ତ୍ର ରଚନା କରିସାରିକି ଅନ୍ତିମରେ ତା'ର ଫର୍ମୁଲା ଦେଇଦେଲେ ବେଦାନ୍ତ ସୂତ୍ର 555 ସୂତ୍ର, ତା ଦେହରେ ସବୁ ଜ୍ଞାନ ରହିଗଲା, କିନ୍ତୁ ତଥାପି ସେ ପାଇପାରିଲେ ନାହିଁ, ଆନନ୍ଦ ପ୍ରାପ୍ତ ହୋଇପାରିଲେ ନାହିଁ, ସନ୍ତୋଷ ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ଆସି କହିଲେ, ତମେ ଯାହା ସବୁ ରଚନା କଲ ଯୁଗୁପ୍ସିତମ୍, ଏସବୁ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କଲ, ବେଦ ଉପନିଷଦ କହିଲେ ଯୁଗୁପ୍ସିତମ୍ ଧର୍ମ ପ୍ରତି ଅନୁଶାସିତ, ତମେ ଯେଉଁ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କଲ ସେଥିପାଇଁ ତମେ ଶାନ୍ତି ପାଇପାରୁନାହଁ, ସନ୍ତୋଷ ପାଇପାରୁନାହଁ। ତେଣୁ ଏ ଶ୍ଳୋକଟି ଅଛନ୍ତି, ନାଜାତ ପଚଶ୍ଚିତ୍ର ପଦଂ ହରଜସୋ ଜଗତ ପବିତ୍ରଂ ପ୍ରଗୃହୀତ କରିଚିତ୍ ତଦ୍ ବାୟସଂ ତୀର୍ଥମ୍ ଉଷନ୍ତି ମାନସା ନଜତ୍ର ହଂସା ନିରବନ୍ତି ଶିକ୍ଷା। ଏ ଶ୍ଳୋକ ଏ ଦୁଇଟି ଗୁରୁତ୍ୱପୂର୍ଣ୍ଣ, ଏତେ ଶ୍ଳୋକ ସୁତ ଗୋସ୍ୱାମୀ ପୁଣି ସେଟାକୁ ଦ୍ୱାଦଶ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟରେ ଆଉ ଥରେ କହିବେ, ପାଠ କରିବେ। ଯେମିତି ଆମର ନ୍ୟୁଜ୍ ଦିଆଯାଏ ପ୍ରଥମେ ହେଡ଼ଲାଇନ୍, ତାପରେ ଡିଟେଲ୍ସ, ତାପରେ ପୁଣି ହେଡ଼ଲାଇନ୍, ସେହିଭଳି ଭାବରେ ସୁତ ଗୋସ୍ୱାମୀ ଲାଷ୍ଟକୁ ହେଡ଼ଲାଇନ୍ ଦେଇଦେଲେ, ତା ଦେହରେ ଏ ଶ୍ଳୋକ ଦୁଇଟାକୁ ଆଜି ଉଠି କହିଦେଲେ, ଏ କେତୋଟି ଶ୍ଳୋକ ରହିଛି, ନହଜତ ବଚସ୍ଚିତ୍ର ପଦଂ ହରେଟ ଯଶୋ, ବହୁତ ଅଳଙ୍କାରିକ, ବହୁତ ନୋବେଲ ପ୍ରାଇଜ୍ ଆଉ ସବୁ ଦିଆଯାଉ, ସବୁ କଥା ହେଉଛି, କିନ୍ତୁ ଭଗବାନଙ୍କର ହରିଙ୍କର ଯଶ ନାହିଁ। ନହଜତ ବଚସ୍ଚିତ୍ର ପଦଂ, ଚିତ୍ରପଦଂ କହିଲେ ବହୁତ ଅଳଙ୍କାରିକ, ବହୁତ କେତେ କ'ଣ ସବୁ ରହିଛି, କିନ୍ତୁ ହରିଙ୍କର ଯଶ ସେଥିରେ ଗାନ କରାଯାଉ ନାହିଁ। ତଦ୍ ବାୟସମ ତୀର୍ଥମ ଉଷନ୍ତି ମାନସା, ତାକୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ମାନେ ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ କାକର ତୀର୍ଥ ବୋଲି ଜାଣନ୍ତି। ସେଇଟାକୁ ହଂସ ପ୍ରକୃତିର ଲୋକ, ହଂସ ପ୍ରକୃତିର ବ୍ୟକ୍ତିମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ଆମେ ଦେଖିବା ଯେଉଁଠି ସବୁ ମହିଳା ସ୍ଥାନ ସବୁ ରହିଛି ସେଠି ସବୁ କାଉ ଆସୁଛନ୍ତି, ଏଠି ବେଶୀ କାଉ ଆସୁନାହାନ୍ତି, ଏଠି ମହିଳା ସ୍ଥାନ କିଛି ନାହିଁ, ଏଠି କାଉ ନାହାନ୍ତି। ଏଠି ମହିଳା ସ୍ଥାନରେ ବୁଲା ଯିବ, ସମ୍ବଲପୁର ଯିବ, ବହୁତ କାଉ ଆସି ପହଞ୍ଚିବେ ସେଠି, ରାମଜୀ ଧାମରେ ଏଠି କ'ଣ ଆସିବେ କାଉ। ବାୟସମ ତୀର୍ଥମ ହେଉଛନ୍ତି ମାନସା, ନ ଯତ୍ର ହଂସା ନିରମନ୍ତି ଓ ଶିକ୍ଷା, ହଂସ ସ୍ୱଭାବ ବ୍ୟକ୍ତିମାନେ, ଆପଣମାନେ ଯେଉଁମାନେ ଏଠି ଅଛନ୍ତି ସବୁ ଆପଣ ହଂସ ସ୍ୱଭାବର ବ୍ୟକ୍ତି, କାଉ ସ୍ୱଭାବର ବ୍ୟକ୍ତିମାନେ ଆସିବେ, ଭାଗବତ କଥାକୁ ମଧ୍ୟ ଆସିବେ ନାହିଁ, ଆଉ ତ ଆଉ କ'ଣ କହିବା, କାକ ସ୍ୱଭାବର ବ୍ୟକ୍ତିମାନେ ଆସିବେ ନାହିଁ ଏଠିକି, ଏଇ ପାଖରେ ସବୁ ରହିବେ, ପିକନିକ୍ କରିବେ, ଗୀତ ବୋଲିବେ, ଡ୍ୟାନ୍ସ କରିବେ, କେତେ କ'ଣ ଖାଦ୍ୟ ଜିନିଷ ଖାଇବେ, ଅମେଧ୍ୟ ଖାଇବେ, ଅମେଧ୍ୟ ଗ୍ରାହସ ବରଜୀ ବରସେ ଅମେଧ୍ୟ ଗ୍ୟାସ, ଏଇସବୁ କଥା ରହିଛି। କାଉ ସ୍ୱଭାବର ବ୍ୟକ୍ତିମାନେ ସେମାନେ ସେମାନେ ଏଇଟାକୁ ପସନ୍ଦ କରିବେ ନାହିଁ। ଯେଉଁମାନେ ହଂସ ସ୍ୱଭାବର ବ୍ୟକ୍ତି ସେମାନେ ଆସିବେ କୃଷ୍ଣ ଚେତନା କେନ୍ଦ୍ରକୁ ଆସିବେ, ସେମାନେ ଯେଉଁଠି ସବୁକିଛି ଉତ୍ତମ ବସ୍ତୁ ରହିଛି, ଉତ୍ତମ ଏଠି ବସ୍ତ୍ର, ଉତ୍ତମ କ'ଣ ଶାସ୍ତ୍ର ରହିଛି, ଉତ୍ତମ ସେବା ରହିଛି, ଉତ୍ତମ ଖାଦ୍ୟ ରହିଛି, ଉତ୍ତମ ସବୁକିଛି ଉତ୍ତମ ରହିଛି, ଉତ୍ତମ ପ୍ରାର୍ଥନା ରହିଛି, ଉତ୍ତମ ଗୀତ ରହିଛି, ସଙ୍ଗୀତ ରହିଛି, ସବୁକିଛି ଉତ୍ତମ ରହିଛି, ନୃତ୍ୟ ରହିଛି, ସବୁକିଛି ଉତ୍ତମ। ଯେଉଁମାନେ ହଂସ ସ୍ୱଭାବ ବ୍ୟକ୍ତି ସେମାନେ ଆସିବେ, ଅନ୍ୟମାନେ ଆସିବେ ନାହିଁ, କାଉ ସ୍ୱଭାବ ବ୍ୟକ୍ତିମାନେ ଏଠି ଆସିପାରିବେ ନାହିଁ। କିନ୍ତୁ ପ୍ରଭୁପାଦ ମହାରାଜ କହନ୍ତି, କିନ୍ତୁ ଆମର କୃଷ୍ଣ ଚେତନା ସଂଘ ଗୋଟେ ଏଭଳି ଅଦ୍ଭୁତ କେନ୍ଦ୍ର ଯେଉଁଠି କାକ ସ୍ୱଭାବ ବ୍ୟକ୍ତି ଯଦି ଭୁଲରେ ଯଦି ପଶି ଆସିଲା, ସିଏ ଆଉ କାକ ହେଇ ରହିବ ନାହିଁ, ସିଏ ହଂସରେ ପରିଣତ ହେଇଯିବ। ଇଏ ହେଉଛି ଭଗବାନଙ୍କର, ପ୍ରଭୁପାଦଙ୍କର, ଭଗବାନ ତତ୍ ପ୍ରଭବ ପ୍ରଭୁ ବିଷ୍ଣୁମେ ନମ, ଏ ଭଗବାନଙ୍କର ତାଙ୍କର ଭକ୍ତଙ୍କର ପ୍ରଭାବ। ତେଣୁ ଏଇଟାକୁ ଜାଣିନଥିଲେ କିଏ, କବିସୂର୍ଯ୍ୟ, କବିସୂର୍ଯ୍ୟ ସିଏ ବଳଦେବ ରଥ ଜାଣିନଥିଲେ, ତେଣୁ ସିଏ ରଚନା କଲେ ବରଜୀ ବରସେ ଅବେଦ୍ୟ ଗ୍ରାସ, ବରଜୀ ବରସେ ଦେଇ ମାନସ, ଦେହେ ମନ୍ଦାକିନି ରଜ ଲଗାଇ, ଗ୍ରାମ ସୁକରିକି ହୋଇବ ଗାଈ, ଜନ୍ୟ ହସିବେ ଏଇ ତେଉ ଫଳ। ଏଇଟାକୁ ରଚନା କଲେ ସିଏ, ଜନ୍ୟ ହସିବେ ବୋଲି ରଚନା କଲେ ସେ ଜାଣିନାହାନ୍ତି କେମିତି ଗ୍ରାମ ସୁକରି ମଧ୍ୟ ଗାଈ ହେଇଯାଇପାରିବ, ଅସମ୍ଭବ ସମ୍ଭବ ହେଇପାରିବ ଯଦି କୃଷ୍ଣ ଚେତନା କେନ୍ଦ୍ରକୁ ସେମାନେ ଆସିବେ। ଏଇଟା ପ୍ରଭୁପାଦ ମହାରାଜ, ଇଏ ଆମର କୃଷ୍ଣ ଚେତନା ସଂଘର ହେଉଛି ମହାତ୍ମା ହେଉଛି ଏଇଟା, ଆମେ ସବୁ ଥିଲୁ ସେଇଭଳି ଭାବେ କାକ ଥିଲୁ, ବର୍ତ୍ତମାନ ଆମେ ଆସି ହଂସ ହେଇକିରି ଭଗବାନ କଥା କହୁଛୁ, ଭଗବାନ କଥା ଶୁଣୁଛୁ, ଭଗବାନ ସେବା କରୁଛୁ, ଭଗବାନ ପ୍ରସାଦ ପାଉଛୁ, ଭଗବାନଙ୍କର ନୃତ୍ୟ କରୁଛୁ, ସଙ୍ଗୀତ ଗାନ କରୁଛୁ, ଏଇଭଳି ଭାବରେ ଭଗବାନ ସହ ଯୁକ୍ତ ହେଇକିରି ଆମେ ମଧ୍ୟ କାକ ସବୁ ଥିଲୁ, ଆମେ ସବୁ କାକେ କି ଗରୁଡ଼ କରେ, ଏଇ ତ ମାର ଗୁଣ, କାଉକୁ ମଧ୍ୟ ଭଗବାନ ଗରୁଡ଼ କରିଦେବେ, କେତେ ତାଙ୍କର ଶକ୍ତି ରହିଛି। ଯେଉଁ ବ୍ରହ୍ମା ବରୁଣେନ୍ଦ୍ର ଇନ୍ଦ୍ର, ସେ କଥା ନାରଦମୁନି କହିଲେ, ପ୍ରଥମେ ବ୍ୟାସଦେବ କହିଲେ, ନଜତ ବଚସ ଚିତ୍ରପଦ ଜଗତ ପବିତ୍ର, ତାପରେ ଅନ୍ୟ ପକ୍ଷରେ କ'ଣ ଦେଖିବା, ତତ୍ ବାଘ ବିସର୍ଗ ଜନତାଗ ବିପ୍ଳବ, ଏଇ ଭଗବାନ କଥା ଏଭଳି ରହିଛି, ଗୋଟେ ବିପ୍ଳବ ଆଣିବ ମାନବ ସମାଜ, ବିପ୍ଳବ ଆସିଛି ଆଜି। ତତ୍ ବାଘ ବିସର୍ଗ ଭଗବାନ ବାକ୍ୟ ଯେଉଁ ରହିଛି, ଇଏ ହେଉଛି ଯେଉଁ ରଚନା କରାଯାଇଛି, ଜନତାଙ୍କର ଅଘ ଯେଉଁ ପାପର ଗୋଟେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ବା ବିଶ୍ୱ ଅନନ୍ତା ଜନତା ବିପ୍ଳବ ଯସ୍ମିନ୍ ପ୍ରତି ଶୋକମ ଅବଧବତ୍ୟପି, ପ୍ରତି ଶୋକ, ସବୁଯାକ କଥା ଛାଡ଼, ପ୍ରତି ଶ୍ଳୋକରେ ଯଦି କିଛି ଭୁଲ ଭାଲ ରହିଛି, ଅବଧବତ୍ୟପି ଠିକ୍ ଭାବରେ କିଛି ରହିନି, ଭୁଲ ଭାଲ ଟିକେ ହେଇଯାଇଛି, ତଥାପି ଅବଧବତ୍ୟପି ଯଦ ପ୍ରତି ଶ୍ଳୋକମ ଅବଧବତ୍ୟପି ନାମାନି ଅନନ୍ତସ୍ୟ ଯଶୋଙ୍କିତାନି, ଭଗବାନ ଅନନ୍ତଙ୍କର ଯଶ ଗାନ କରାଯାଇଛି, ତତ୍ ଗାୟନ୍ତି, ତତ୍ ଶୁଣନ୍ତି, ଗାୟନ୍ତି, ଗୃଣନ୍ତି ସାଧବ, ସାଧୁ ପ୍ରକୃତ ବ୍ୟକ୍ତିମାନେ ଏଇଟାକୁ ଶୁଣନ୍ତି। ଯଦି କିଏ ଉନ୍ନତ ସ୍ଥିତିରେ ଅଛନ୍ତି କହିବା ପାଇଁ ତାଙ୍କଠାରୁ ଶୁଣିବେ, ଯଦି କିଏ ଉନ୍ନତ ସ୍ଥିତିରେ ନାହାନ୍ତି ତାହେଲେ କହିବେ, ଗାୟନ୍ତି,
ହଁ ଯଦି କେହି ଶୁଣିବାକୁ ନାହାନ୍ତି କି ଆଉ କାହାକୁ ଗାନ କରିବେ, ନିଜେ ଗୁଣନ୍ତି, ଗୁଣୁଗୁଣ ହୁଅନ୍ତି, ଆରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ଏଇଭଳି ଭାବରେ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ରୁଦ୍ର ମରୁତ ସ୍ତୁନନ୍ତି। ଇନ୍ଦ୍ରଙ୍କର ସ୍ଥାନ ଆସିଲାନି, ସୁଧ ଗୋସ୍ୱାମୀ ଯେଉଁ କହିଲେ ଇନ୍ଦ୍ରଙ୍କୁ ସ୍ଥାନ ଦେଇନାହାନ୍ତି, ଏତେ ଉନ୍ନତ ସ୍ଥିତିରେ ଅଛନ୍ତି, ଇନ୍ଦ୍ର ତାଙ୍କ ତୁଳନାରେ ଖୁବ୍ ନୀଚ ସ୍ତରରେ। ସନାତନ ଗୋସ୍ୱାମୀ ମଧ୍ୟ ଏଠି କହିବେ ସେଇଟା ତାଙ୍କ ଭାଷାରେ ଏଇସବୁ କୁହାଯାଇଛି। ଆଦି ଭି ବ୍ରହ୍ମା ବରୁଣ 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 ଇନ୍ଦ୍ର ଇନ୍ଦ୍ରଙ୍କ ଅଛି ଅଛି ବରୁଣେନ୍ଦ୍ର ଇନ୍ଦ୍ର ରହିଛନ୍ତି, ଇନ୍ଦ୍ର ଇନ୍ଦ୍ର ଦେବତାମାନଙ୍କର ରାଜା ସିଏ ଆଉ ସମ୍ରାଟ ତାଙ୍କ ନାଁ ରହିବ, ବରୁଣଙ୍କ ଠାରୁ ଉଚ୍ଚ ସ୍ଥିତିରେ ସିଏ ଆଉ ବରୁଣେନ୍ଦ୍ର। ରୁଦ୍ର ମରୁତ ରୁଦ୍ର ମରୁତ ମରୁତ ହେଉଛନ୍ତି ତାଙ୍କର ସାନ ଭାଇ, ମାନେ ସାନ ଭାଇ ଭଳି ସେଇଟା ମରୁତ ମାନେ ହେଉଛନ୍ତି ପ୍ରକୃତରେ, ସେମାନେ ହେଉଛନ୍ତି ଅସୁର ଦୈତ୍ୟ, କିନ୍ତୁ ସେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି 15 ଅଧ୍ୟାୟରେ। ସେମାନେ ଯଦିଓ ଦୈତ୍ୟ ହେଲେ ମଧ୍ୟ ସେମାନେ ଦେବତା ହୋଇଗଲେ ଯେ ବର୍ଣ୍ଣନା କରାଯାଇଛି। ଇନ୍ଦ୍ର ତାଙ୍କୁ ମାରିବା ପାଇଁ ଯାଇଥିଲେ 49 ମରୁତଙ୍କୁ, କିନ୍ତୁ ବର୍ତ୍ତମାନ ଆଜି ଦେବତା ହୋଇଗଲେ। ସତସଙ୍ଗର କେତେ ପ୍ରଭାବ ରହିଛି, ଅସତସଙ୍ଗର ରହିଥିଲେ ଆଜି କ'ଣ ମଦପାନ କରି ବୁଲୁଥାନ୍ତେ, ସବୁ ବେଶୀ ଆସକ୍ତ ହୋଇକରି ମଦପାନ କରି ବୁଲୁଥାନ୍ତେ, କିନ୍ତୁ ଦେବତାମାନଙ୍କର ରହିଗଲେ, ଦେବତାମାନଙ୍କୁ ସବୁ ଦେବତା ଆଜି ହୋଇଗଲେ ପୂଜିତ ହେଉଛନ୍ତି। ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେ, ବହୁତ ଭାଗବତରେ 108 ଅଧିକ ସବୁ ରହିଛି, ସ୍ତୋତ୍ର ରହିଛି, ସ୍ତୁତି ସବୁ ରହିଛି, ଭକ୍ତମାନଙ୍କ ସ୍ତୁତି ସବୁ ରହିଛି। ତେଣୁ ଏମାନଙ୍କର ନାଁ ସବୁ ରହିଛି, ବ୍ରହ୍ମା ସ୍ତୁତି କରିଛନ୍ତି ବିଭିନ୍ନ ସ୍ଥାନରେ, ବ୍ରହ୍ମା ସ୍ତୁତି କରିଛନ୍ତି, ବରୁଣଙ୍କର ସ୍ତୁତି ଆସିବ, ରୁଦ୍ରଙ୍କର ସ୍ତୁତି ଆସିବ, ଇନ୍ଦ୍ରଙ୍କର ସ୍ତୁତି ଆସିବ, ମରୁତଙ୍କର ସ୍ତୁତି ଆସିବ, ସମସ୍ତଙ୍କର ନାରଦଙ୍କର ସବୁ ବହୁତ ଭକ୍ତଙ୍କର ଅନେକ ସ୍ତୁତି ରହିଛି। ଭାଗବତ ଭଗବାନଙ୍କ ଭକ୍ତଙ୍କ କଥା କୁହାଯାଇଛି, ଭାଗବତଙ୍କର ସ୍ତୁତି କରିବେ ଭଗବାନଙ୍କୁ, ଆଉ କ'ଣ କରିପାରିବେ, ଭଗବାନଙ୍କର ସ୍ତୁତି କରିପାରିବେ। ଭଗବାନ କହିଲେ ମନ୍ମନା ଭବ ମଦ ଭକ୍ତ ମଦ ଯାଜି ମାନ ନମସ୍କୃତ, ଏଇ 4 ଜିନିଷ ଆମେ କରିବା, ବେଶୀ ନହେଲା ନାହିଁ। ଭଗବତ ଗୀତାରେ 100 ଶ୍ଳୋକ ରହିଛି, ଭାଗବତରେ 1000 ଶ୍ଳୋକ ରହିଛନ୍ତି, କିନ୍ତୁ ସାର ହେଉଛି ଏଇଟା। ଭଗବତ ଗୀତାରେ ଭଗବାନ କହିଲେ 64 ଶ୍ଳୋକରେ କହି 64 ଅକ୍ଷରରେ କହିଦେଲେ ଭାଗବତ ସାର, ଭଗବତ ଗୀତାର ସାର 700 ଶ୍ଳୋକ ଯେଉଁ ରହିଛି, 700 × 20 କଲେ ଯେତିକି ଅକ୍ଷର ହେବ, ଆଉ ବେଶୀ ହେବ, ଗୋଟିଏ ଶ୍ଳୋକରେ ମିନିମମ 32 ଅକ୍ଷର ରହିଛି, ଆଉ ଏଇଭଳି ଭାବରେ 700 ଶ୍ଳୋକ କେଉଁଥିରେ 32 ରହିଛି, କେଉଁଥିରେ 64 ରହିଛି, ଏଇଭଳି ଭାବରେ ରହିଛି, ଏତିକି ଅକ୍ଷର ରହିଛି, 100 ହଜାର ଶ୍ଳୋକ ଅକ୍ଷର ରହିଛି, କିନ୍ତୁ ଭଗବାନ 64 ଅକ୍ଷରରେ ଗୀତାର ସାର ଦେଇଦେଲେ 64 ଅକ୍ଷରରେ। 64 ଦିନରେ ପାଠ ପଢ଼ିବାକୁ ଯାଇଥିଲେ, ତେଣୁ 64 ଅକ୍ଷରରେ କହିଦେଲେ ସବୁ ସବୁ ଶାସ୍ତ୍ର ସାର ଦେଇଦେଲେ 64 ଅକ୍ଷରରେ। ଏସେନ୍ସ ଅଫ୍ ଭଗବତ ଗୀତା ଇନ୍ 64 ଆଲଫାବେଟ୍ସ, 64 ଅକ୍ଷରରେ ଦେଇଦେଲେ ଭଗବାନ, ଏଇଆ ହେଉଛି ସେଇଟା। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ଶୁଚ ମନ୍ମନା ଭବ ମଦ୍ଭକ୍ତୋ ମଜ୍ଜାଜି ମାଂ ନମସ୍କୁରୁ ମାମେଶ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟସି ମେ। 64 ଅକ୍ଷର ଗୀତାର ସାରକୁ ଦେଇଦେଲେ ଭଗବାନଙ୍କର ମନରେ ଭଗବାନ ଚିନ୍ତା କରିବା, ଭଗବାନ ମନରେ ଚିନ୍ତା କଲା ମାନେ ବହୁତ ପ୍ରକାର କବିତା ଆସିବ, ସବୁ ରଚନା କରାଯିବ, ସ୍ତୁନନ୍ତି ଦିବ୍ୟ ସ୍ତବେଇ, ଦିବ୍ୟ ସ୍ତବରେ ଗାନ କରିବା। ଆମେ କିଛି ଜାଣିନେ, ଭଗବାନ ସ୍ତବ କରିପାରିବେ ନାହିଁ, ଅନ୍ତତଃ ପକ୍ଷେ ଭଗବାନଙ୍କର ନାମ ଗାନ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ଭଗବାନ 64 ଅକ୍ଷର ଦେଲେ ଆହୁରି ତାକୁ ସର୍ଟକଟ୍ କରାହେଲା, 32 ଅକ୍ଷର କରିଦିଆଗଲା, କଳି ସନ୍ତରଣୀ ଉପନିଷଦରେ ଦିଆଗଲା, ଇଏ ହେଉଛି 32 ଅକ୍ଷର। ଇତି ଷୋଡ଼ଶକମ୍ ନାମ, ଭଗବାନଙ୍କର ନାମ ହେଉଛି ସବୁ ଶାସ୍ତ୍ର ସାର। ଇତି ଷୋଡ଼ଶକମ୍ ନାମ କଳି କର୍ମସ ନାଶନ, କଳିଯୁଗରେ ଯେଉଁ ବିଭିନ୍ନ ପ୍ରକାର ଉପଦ୍ରବ ସବୁ ରହିଛି, ବହୁତ ପ୍ରକାର ଦୋଷ ରହିଛି, ସମୁଦ୍ର ଭଳି ରହିଛି, ଏସବୁ ନାଶ କରିଦେବ, କର୍ମସ ନାଶନ। କର୍ମସ କହିଲେ ଭକ୍ତିର ବିରୋଧୀ, ଯେଉଁ ସେ ପୁଣ୍ୟକର୍ମ ହେଉ ବା ପାପ କାର୍ଯ୍ୟ ହେଉ, ଏସବୁ କର୍ମସ, ତାର ନାମ ହେଉଛି କର୍ମସ। ପୁଣ୍ୟକାର୍ଯ୍ୟ କରୁଛନ୍ତି କିନ୍ତୁ ଭକ୍ତିର ବିରୋଧୀ ହେଉଛି, ଯେମିତି ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜ ପୁଣ୍ୟ କାର୍ଯ୍ୟ କରୁଥିଲେ ସତ୍ୟ କହିବେ, କିନ୍ତୁ ଭଗବାନ କଥାକୁ ଉଲ୍ଲଙ୍ଘନ କଲେ, ନା ମୁଁ କହିବି ନାହିଁ, ଅସତ୍ୟ ମରି ନାହିଁ, ମୁଁ କେମିତି କହିବି, ଭଗବାନ କଥାକୁ ମାନିଲେ ନାହିଁ, ଏଇଟା କର୍ମସ, ଏଇଟା ହେଉଛି କର୍ମସ। ପାପ କଲେ ତ ଅଲଗା କଥା, କିନ୍ତୁ ପୁଣ୍ୟ କଲେ ମଧ୍ୟ ସେଇଟା କର୍ମସ। ଏଇ କଳି କର୍ମସକୁ ନାଶ କରିବ ଏଇ 16 ନାମ, 32 ଅକ୍ଷର, ତାର ଅଧା କରିଦେଲେ ଆହୁରି ଅଧା ଚଉଷଠି ଅକ୍ଷର ତଥାପି ଯଦି ଜଣେ ମନେ ରଖି ନ ରଖିପାରିବ ବତିଶଟି ଅକ୍ଷର ମନେ ରଖ ଇତି ଷୋଡ଼ଶକମ ନାମ କାଳୀ କର୍ମସ ନାହ ନାତ୍ର ପରତ୍ର ପାୟ ସର୍ବବେଦେଶୁ ଦୃଶ୍ୟତେ ଆଠାରୁ ଆଉ କୌଣସି ଉନ୍ନତତର ଉପାୟ ନାହିଁ ସର୍ବବେଦେଶୁ ଦୃଶ୍ୟତେ ସମସ୍ତ ବେଦରେ ଏଇଟା ଦେଖାଯାଉଛି ସର୍ବବେଦ ଆମେ ତ ପଢ଼ିପାରିବା ନାହିଁ ବ୍ରହ୍ମା ପାଠ କରିଥିଲେ ଗୋଟିଏ ଥର ନୁହଁ ତିନି ଥର ଯାକ ପାଠ କରିଛନ୍ତି ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ତ୍ରିରନୁକ୍ଷ ଅନୁକ୍ଷା ତିନିଥର ସମସ୍ତ ଶାସ୍ତ୍ରକୁ ବିବେଚନା କରିକିରି ପାଠ କରିକିରି ଗୋଟିଏ ଥର ପଢ଼ିଲେ ସମୁଦାୟ ମୂଳରୁ ଆରମ୍ଭ କରିକି ଏ ଟୁ ଜେଡ୍ ଯେତେ ଶାସ୍ତ୍ର ରହିଛି ସବୁ ପାଠ କରିଦେଲେ ଚାରିମୁଖ ରହିଛି ଭଗବାନ ବ୍ରହ୍ମାଙ୍କର କେତେ ଶକ୍ତି ତାଙ୍କର ରହିଛି ପାଠ କରିଦେଇକିରି ନିର୍ଣ୍ଣୟ କରିଦେଲେ ଇଏ ହେଉଛି ଶ୍ରେଷ୍ଠ ବସ୍ତୁ ଜାଣିଗଲେ ସାରଟା କ'ଣ ଜାଣିଗଲେ ତଥାପି ଦ୍ୱିତୀୟ ଥର ପଢ଼ିଲେ କାଳେ ଭୁଲ ହୋଇଯିବ ଦ୍ୱିତୀୟ ଥର ପଢ଼ିଲେ ଦ୍ୱିତୀୟ ଥର ପଢ଼ିକି ସେହି ଶାସ୍ତ୍ର ସବୁ ସାରଟାକୁ ପ୍ରଥମ ଥର ଜାଣିଥିଲେ ସେଇଟାକୁ ପୁଣି ସେକେଣ୍ଡ ଟାଇମ୍ କହିଲେ ଇଏ ହେଉ ସାର ତଥାପି ପୁଣି ତିନିଥର ତୃତୀୟ ଥର ପାଠ କଲେ ତୃତୀୟ ଥର ପାଠ କରିକିରି ପୁଣି କହିଲେ ନାହିଁ ସେଇ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଅଛନ୍ତି ତ୍ରିର ନୁଖ୍ୟ ଅନୁଖ୍ୟା ତଦ୍ୟବସତ୍ କୁଟସ୍ଥୋ ରତିରାତ୍ମନ ତତ ଭବେତ୍ ଏଇ ହେଉଛି ଏଇ ସାରଟି ନିର୍ଣ୍ଣୟ କଲେ ଏଇ ଭଗବାନ ପ୍ରତି ଯଦି କ'ଣ ଭକ୍ତି କରିପାରିଲେ ସେଟା ହେଉଛି ସାର ବତିଷ୍ଠ ଅକ୍ଷରରେ କୁହାଗଲା କଳିସନ୍ତରଣୀ ଉପନିଷଦ ଇତି ଷୋଡ଼ଶକମ ନାମ କଳି କଳ୍ମଶ ନାଶନ ନାତ୍ର ପରତ୍ର ପାୟ ସର୍ବବେଦେଶୁ ଦୃଶ୍ୟତେ ସମସ୍ତ ବେଦ ଆମେ ତ ଗୀତା ପଢ଼ିବା ପାଇଁ ଆମର ସମୟ ନାହିଁ ଭାଗବତ ପଢ଼ିବା ପାଇଁ ସମୟ ନାହିଁ ସମସ୍ତ ବେଦ କେତେବେଳେ ପଢ଼ିବା ତେଣୁ ବେଦର ସାରଟାକୁ ଏଠି କୁହାଗଲା ଭାଗବତ କୁହାଗଲା ସର୍ବବେଦେ ଇତିହାସାନଂ ସାରଂ ସାରଂ ସମଦୃତମ୍ ସର୍ବବେଦାନ୍ତ ସାର ମିଶ୍ରି ଭାଗବତ ମିଶ୍ୟତେ ସବୁ ସାର ଜିନିଷଟା ଏଇ ଭାଗବତ ଦିଆଗଲା ତେଣୁ ଏମାନେ ସମସ୍ତେ ଭଗବାନଙ୍କର ଦିବ୍ୟ ଗୁଣଗାନ କରୁଛନ୍ତି ବ୍ରହ୍ମା ବରୁଣ ରୁଦ୍ର ଇନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟସ୍ତବେଇ ଯେଉଁମାନେ ଏତିକି ନ କରିପାରିଲେ ସେମାନେ ପୁଣି ତାକୁ ଖାଲି ସେତିକି ନୁହନ୍ତି ବେଦେଇ ସାଙ୍ଗ ପଦ କ୍ରମ ପୁନିଷଦେଇ ବେଦେଇ ସାଙ୍ଗ କହିଲେ ବେଦରେ ଛଅଟି ଅଙ୍ଗ ରହିଛି କ'ଣ କ'ଣ ବେଦରେ ଏସବୁ ଅଙ୍ଗ ରହିଛି ଜାଣିବା ପାଇଁ ଚାହିଁବେ ଯଦି ଆମେ କହିଦେବା ବେଦେଇ ସାଙ୍ଗ ଛଅଟି ଅଙ୍ଗ ରହିଛି ବେଗରେ ବେଦରେ କ'ଣ କ'ଣ ସିଏ ନା ହଁ ଛନ୍ଦ ତାପରେ କଳ୍ପ ବ୍ୟାକରଣ ନିରୁକ୍ତ ଛନ୍ଦ ଏବଂ ଜ୍ୟୋତିଷ ଏଇଟା ନା ନା ଆଉ କିଛି ରହିଛି ତଥାପି ଟିକେ ଆମେ କାଳେ ଇଏ ହେଇଯିବା କନଫର୍ମ କରିଦେବା କାଳେ ଭୁଲ୍ ଭାଲ ହେଇଯାଇଥିବ ବେଦେଇ ସାଙ୍ଗପଦ କମ ପଣିଷ ଦେଇ ଏଠି କୁହାଯାଇଛି ସମୁଦ୍ର ମନ୍ଥନରେ ଶ୍ରେଷ୍ଠ ଭକ୍ତଙ୍କ ପ୍ରତି ଆଶୀର୍ବାଦ ଏତତ୍ ପୁରାଣ ପାଠିନ ଶିକ୍ଷା ଏଇଠି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷ୍ୟରେ କହିଛନ୍ତି ଏ ଶ୍ଳୋକର ଭାଷ୍ୟରେ କହୁଛନ୍ତି ଏତତ୍ ପୁରାଣ ପାଠିନ ଭଗବତ ତସ୍ୟ ସ୍ତୁତି ସଂକୀର୍ତ୍ତନ ଧ୍ୟାନ ଏବଂ ମମ ଯଥା କଥିତ ଭୂତ ନ ତୁ ସମ୍ୟକ ଅବଗମ ଇତି ଭାବ ଏହି ଭାବରେ ଏହି ଶ୍ଳୋକଟି କହୁଛନ୍ତି ଏହି ସମସ୍ତ 18,000 ଶ୍ଳୋକ ପାଠ କଲେ ଭଗବାନଙ୍କର ତସ୍ୟ ସ୍ତୁତି ତାଙ୍କର ସ୍ତୁତି କରାଗଲା କେତେ କ'ଣ ସଂକୀର୍ତ୍ତନ କରାଗଲା ଧ୍ୟାନ କରାଗଲା କିନ୍ତୁ ଯତ୍ କଥଞ୍ଚିତ ତାଙ୍କର ଯେ ଅନନ୍ତଙ୍କର କ'ଣ ଆମେ ଗୁଣଗାନ କରିପାରିବା ଏହି ଭାବରେ ନହେତୁ ସମ୍ପୂର୍ଣ୍ଣ ଭାବରେ ଆମେ କହିପାରିଲୁ ନାହିଁ ଭଗବାନଙ୍କର ଲୀଳା ବା ତାଙ୍କର ଗୁଣ ତାଙ୍କର ଶକ୍ତି ଏସବୁ ତେଣୁ ଏହି ଭାବରେ ଏଇଟାକୁ କହୁଛନ୍ତି ସାଙ୍ଗ ଅଙ୍ଗ କହିଲେ କ'ଣ ନା ଶିକ୍ଷା କଳ୍ପ କଳ୍ପ କହିଲେ କେମିତି ଉଚ୍ଚାରଣ କରାଯିବ ଆମେ ଯେଉଁ ପାଠ କରୁଛେ ଶ୍ଳୋକ ପାଠ କରୁଛେ ସେଇଟା ମଧ୍ୟ କେମିତି ଉଚ୍ଚାରଣ କରାଯିବ ଏଇଟା କଳ୍ପ ଶିକ୍ଷା କର କେମିତି ଉଚ୍ଚାରଣ କରାଯିବ ସେଇଟା ମଧ୍ୟ ଇଏ କଳ୍ପ ଶିକ୍ଷା କଳ୍ପ ବ୍ୟାକରଣ ନିରୁକ୍ତ ଛନ୍ଦ ଜ୍ୟୋତିଷ ଏଇ ଛଅଟି ଅଙ୍ଗ ସାଙ୍ଗପଦ କ୍ରମପନିଷେଧ ବେଦ ଚାରି ବେଦ ଅଙ୍ଗଟି ହେଲା ଛଅଟି ଅଙ୍ଗ ତା ଦେହରେ ପୁଣି ରହିଛି ମୀମାଂସା ନ୍ୟାୟ ଅର୍ଥଶାସ୍ତ୍ର ଧର୍ମଶାସ୍ତ୍ର ଆୟୁର୍ବେଦ ଧନୁର୍ବେଦ ଗନ୍ଧର୍ବେଦ ଏସବୁ ରହିଛି ଏତିକି ଜିନିଷ ରହିଛି ଏଥିରେ ସବୁ ଜିନିଷ ରହିଛି ଅଙ୍ଗାନି ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଅଙ୍ଗାନି ବେଦଶ୍ଚତ୍ୱାର କ'ଣ କ'ଣ ଅଙ୍ଗ ଆଜି ରହିଛି ଚାରି ବେଦ ରହିଛନ୍ତି ସାର ଜିନିଷ ରହିଛି ସବୁ ଜିନିଷ ସାର ଏଥିରେ ରହିଛି ମୀମାଂସା କର୍ମ ମୀମାଂସା ରହିଛି, ଜୈମିନୀଙ୍କର କର୍ମ ମୀମାଂସା ରହିଛି, ନ୍ୟାୟ ନ୍ୟାୟ ରହିଛି କାହାର, ଗୌତମଙ୍କର ନା, ଗୌତମଙ୍କ ନ୍ୟାୟ ବିସ୍ତର ସବୁ ବର୍ଣ୍ଣନା କରାଯାଇଛି, ବା ଯେଉଁ ରହିଛି ଆମର ବେଦାନ୍ତ ସୂତ୍ର, ଏ ନ୍ୟାୟ ନ୍ୟାୟ ବର୍ଣ୍ଣନା କରାଯାଇଛି ବେଦାନ୍ତ ସୂତ୍ରରେ, ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଲେ ସେଇଟା, ଋଷିଭୀର୍ ବୌଧା ଗୀତଂ ଛନ୍ଦଭୀର୍ ବିବିଧେଇ ପୃଥକ୍ ବ୍ରହ୍ମସୂତ୍ର ପ୍ରତିଷ୍ଠାଇବ ହେତୁ ମଧ୍ୟ ବି ନିଶ୍ଚିନ୍ତେଇ, ବ୍ରହ୍ମସୂତ୍ରରେ ନ୍ୟାୟକ ଭାବରେ ବର୍ଣ୍ଣନା କରାଯାଇଛି ନ୍ୟାୟ ବିସ୍ତର, ଧର୍ମଶାସ୍ତ୍ର ସବୁ ଧର୍ମ 20 ଧର୍ମଶାସ୍ତ୍ର ରହିଛି, ଧର୍ମଶାସ୍ତ୍ର ପୁରାଣାଞ୍ଚ 18 ପୁରାଣ ରହିଛି, ଉପପୁରାଣ ସବୁ ରହିଛି, କେତେ କ'ଣ ରହିଛି, ବିଦ୍ୟା ଏତାଂ ଚତୁର୍ଦ୍ଦଶ, ଏଇଭଳି ଭାବରେ 4 ବେଦ, ମୀମାଂସା, ନ୍ୟାୟ, ଧର୍ମଶାସ୍ତ୍ର, ପୁରାଣ, ବିଦ୍ୟା, ଏତାଂ ଚତୁର୍ଦ୍ଦଶ, 14 ହେଲା, କ'ଣ ହିସାବ ଦେଖିବାକୁ ପଡ଼ିବ, ଆୟୁର୍ବେଦ, ଧନୁର୍ବେଦ, ଗନ୍ଧର୍ବ, ସ୍ତୁତି ତ୍ରୟ, ଏ 3, ଅର୍ଥଶାସ୍ତ୍ର ଚତୁର୍ଥଂଶ, ବିଦ୍ୟା ଅଷ୍ଟଦଶା ଇବ ତାହା, ଇଏ ସବୁ 18 ପ୍ରକାର ବିଦ୍ୟା ରହିଛି, ଏସବୁ କଥା ରହିଛି, ଏତିକି ଜିନିଷ ରହିଛି ଏଥିରେ, ତେଣୁ ବେଦେଇ ସାଙ୍ଗ ଉପନିଷଦ ସହିତ, ସାଙ୍ଗ ଅଙ୍ଗ ପଦ ସହିତ, କ୍ରମ ଉପନିଷଦ ସହିତ ଗାହାନ୍ତି ଯେଉଁ ଶ୍ୟାମ ଗାହା, ବେଦରେ ଯେଉଁ ରହିଛି ଭଗବତ ଗୀତାରେ ଭଗବାନ କହିଲେ ବେଦାନାମ ଶ୍ୟାମ ବେଦସ୍ମି, ବେଦମାନ ଭିତରେ ମୁଁ ହେଉଛି ଶ୍ୟାମ ବେଦ ଶ୍ରେଷ୍ଠ, ଏବଂ ଶ୍ୟାମ ବେଦରେ ମଧ୍ୟ ଅନେକ ସ୍ତୋତ୍ର ଯେଉଁ ରହିଛି ତା ଭିତରେ ଗୋଟିଏ ସ୍ତୋତ୍ର ହେଉଛି ଶ୍ରେଷ୍ଠ, କ'ଣ ସେଇଟା, ବୃହତ୍ ଶ୍ୟାମ ତଥା ସାମ୍ନା, ବୃହତ୍ ଶ୍ୟାମ ସ୍ତୋତ୍ର ରହିଛି ଯେଉଁଟା ରାତିରେ ଅଧରେ ଗାନ କରାଯାଏ, ଏ ଇନ୍ଦ୍ରଙ୍କର ସ୍ତୁତି କରାଯାଏ, ସେଥିରେ ଇନ୍ଦ୍ର ହେଉଛି ଭଗବାନଙ୍କ ଜଣେ ବିଭୂତି, ଧ୍ୟାନାବସ୍ଥିତ ତତ୍ ଗତିହୀନ ମନସା, ଧ୍ୟାନରେ ମନରେ ଚିନ୍ତା କରନ୍ତି, ଏମାନେ ସବୁ ମନରେ ଚିନ୍ତା କରୁଛନ୍ତି ଭଗବାନ ପ୍ରାପ୍ତ ହେଇନାହାନ୍ତି, ଯାହା ଗୋପୀମାନଙ୍କର ସୌଭାଗ୍ୟ ହେଇଥିଲା ଭଗବାନ ଡାଇରେକ୍ଟ ପ୍ରାପ୍ତ ହେଇଥିଲେ, ଏମାନେ ମନରେ ଚିନ୍ତା କରୁଛନ୍ତି, ମନରେ ପଶ୍ୟନ୍ତି ଯେଉଁ ଯୋଗିନ, ଯୋଗୀମାନେ ମନରେ ଚିନ୍ତା କରୁଛନ୍ତି, ହୃଦୟରେ ଭଗବାନ ରହିଛନ୍ତି, ଯେଉଁ କୁହାଗଲା କ'ଣ ନା, ଯେଉଁ ରହିଛି ପ୍ରେମା ଜନଚରିତ ଭକ୍ତି ବିଲୋଚନେନ ସନ୍ଥ ସଦୈବ ସନ୍ଥ ସଦା ସଦୈବ ହୃଦୟସୁ ବିଲୋକୟନ୍ତି ଜଂ ଶ୍ୟାମ ସୁନ୍ଦର ମଚିନ୍ତ ଗୁଣ ସ୍ୱରୂପଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି, ଏ ଧ୍ୟାନ କରୁଛନ୍ତି, ହୃଦୟ ଭିତରେ ଆମେ ରହିଛନ୍ତି ଭଗବାନ, ଆମେ ଦେଖିପାରୁନାହିଁ, କେତେ ନିଜର ଆମର ସେ ଭଗବାନ, କେତେ ନିଜର ସେଥିରେ ଆମେ ଦେଖିପାରୁନାହିଁ, କିନ୍ତୁ ଯୋଗୀମାନେ ଧ୍ୟାନ କରିକି ଦର୍ଶନ କରନ୍ତି କିନ୍ତୁ ପ୍ରାପ୍ତ ହୁଅନ୍ତି ନାହିଁ, ଯଶ୍ୟାନ୍ତ ନ ବିଧୁ, ଯାହାଙ୍କର ଅନ୍ତ କେହି ଜାଣିପାରନ୍ତି ନାହିଁ, ଦେବତାମାନେ ଜାଣିପାରନ୍ତି ନାହିଁ, ଅସୁରମାନଙ୍କ କଥା କ'ଣ କହିବା, ସୁର ଅସୁରଗଣ ଦେବାୟ ତସ୍ମୈ ନମଃ, ମୁଁ ସେଇ ଭଗବାନ ଖାଲି ନମସ୍କାର କରୁଛି, ଭଗବାନ କହିଲେ ନା ମା ନମସ୍କୁରୁ, କିଛି ନ କରିପାରିଲେ ଖାଲି ନମସ୍କାର କର ମୋତେ, ଖାଲି ପ୍ରଣାମ କଲେ ଆମେ ଭଗବାନ ପ୍ରାପ୍ତ ହୋଇଯିବା, ଭଗବାନ ଏତେ ସହଜରେ, ଏଇ 4 ଜିନିଷ ଯେଉଁ କହିଲେ, 4 ଜିନିଷ ଯଦି ନ କରିପାରିଲେ ଗୋଟିଏ କଲେ ମଧ୍ୟ ଜଣେ ପ୍ରାପ୍ତ ହୋଇଯିବ ଭଗବାନଙ୍କୁ, ମନରେ ଯଦି ଭଗବାନ ଚିନ୍ତା ନ କରିପାରିଲେ, ଆମର ମନଟା ସବୁବେଳେ ଧ୍ୟାନ ହେଉଛି, ବିଭିନ୍ନ କଥା ଚିନ୍ତା କରୁଛି 24 ଘଣ୍ଟା, ଯେତେବେଳେ ଟିକେ ସମୟ ମିଳିଲା ଯାହା କଲେ ଚାଲିବ କଥା, ଭଗବାନ କଥା ନାହିଁ, ଇତର କଥା ଚାଲିବ, ମନଟା ଏଇଭଳି ଭାବରେ ମନରେ ଚିନ୍ତା କରିପାରୁନାହୁଁ, ସେଥିପାଇଁ ଭଗବାନ ଭଗବତ ଗୀତା 12 ଅଧ୍ୟାୟରେ ବିଭିନ୍ନ ପ୍ରକାର ଅଲ୍ଟରନେଟିଭ୍ ଦେଲେ, ମନରେ ଯଦି ଚିନ୍ତା ନ କରିପାରୁଛ ତାହେଲେ ଏଇଟା କର, ସେଇଟା ନ କରିପାରିଲେ ଏଇଟା କର, ଏଇଭଳି ଭାବରେ ସବୁ କହିଲେ, କିନ୍ତୁ ତଥାପି ଭଗବତ ଗୀତାରେ ଏଠି ବିଭିନ୍ନ ଅଲ୍ଟରନେଟିଭ୍ ଦେଲେ, ମନମନା ଭାବ ଯଦି ନ କରିପାରୁଛ ମଦ ଭକ୍ତ ମନରେ ଚିନ୍ତା କରିବାକୁ ହେଲେ ଭଗବାନ ଭକ୍ତ ହେବାକୁ ପଡ଼ିବ, ନହେଲେ ଚିନ୍ତା କରିହେବ ନାହିଁ, ଯାହା ବି ହଉ ଆମେ କୌଣସି କାରଣରୁ ଭକ୍ତ ହେଇଗଲେ, କୌଣସି କାରଣରୁ ଜଣେ ଭକ୍ତଙ୍କର ଭକ୍ତ କ'ଣ ଭକ୍ତି ସ୍ତୁ ଭଗବତ ଭକ୍ତ ସଂଜ୍ଞାନ ପରିଯାଏତେ, କୌଣସି କାରଣରୁ ଭବାପବର୍ଗ ଭ୍ରମତ ଯଦା ଭାବେ ଯେ ଶ୍ଳୋକଟି ଅଛନ୍ତି, କୌଣସି କାରଣରୁ ଗୋଟେ ଯଦି ଭକ୍ତଙ୍କର ସଙ୍ଗ ଲାଭ କରିଗଲେ ତାହେଲେ ଆମେ ଭକ୍ତରେ ପରିଣତ ହେଇଯିବା, ଇଏ ହେଉଛି ଭକ୍ତିର ଏଭଳି ରହିଛି, ଯେମିତି କରୁଣାକୁ ବର୍ତ୍ତମାନ ସମସ୍ତେ ଡରୁଛନ୍ତି, କୌଣସି କାରଣରୁ ଯଦି ସଙ୍ଗ ହେଇଗଲା ତାର ପ୍ରାପ୍ତ ହେଇଯିବେ ସେଇଟା କରୁଣା, ସେହିଭଳି ଭାବରେ କୌଣସି କାରଣରୁ ଯଦି ଭକ୍ତଙ୍କର ସଙ୍ଗ ହେଇଗଲା ତାହେଲେ ଆମେ ମଧ୍ୟ ଭକ୍ତରେ ପରିଣତ ହେଇଯିବା, ଭକ୍ତ ସଙ୍ଗେ ମଦ ଭକ୍ତ ମଦ ଯାହାଜି, ଭଗବାନଙ୍କୁ ପୂଜା କର, ଆଉ କିଛି ଯଦି କରିପାରୁନାହଁ କୌଣସି ଅସୁବିଧା ବଶତଃ ଯାହା ବି ହେଉ ବିଭିନ୍ନ ପ୍ରକାର ଉପଦ୍ରବ ରହିଛି କଳି ଯୁଗରେ, କିନ୍ତୁ ମା ନମସ୍କୁରୁ, ମୋତେ ଖାଲି ପ୍ରଣାମ କର, ହଁ ପ୍ରଣାମ କର ଭଗବାନ ପ୍ରଣାମ କର, କ'ଣ ଏ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତ୍ପତେ ଗୋପୀଶ ଗୋପିକାକାନ୍ତ ରାଧାକାନ୍ତ ନମସ୍ତୁତେ ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବୃଷଭାନୁସୁତ ଦେବୀ ପ୍ରଣମାମି ହରି ପ୍ରେ। ସମସ୍ତଙ୍କୁ ପ୍ରଣାମ କରୁଛି। ବାଞ୍ଛା କଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମଃ। ଆମେ ଖାଲି ନମଃ ନମଃ କରୁଛୁ, ଆଉ କିଛି କରିପାରୁନାହୁଁ, ଆମେ କିଛି ଜାଣିନାହୁଁ, ଆମର କିଛି ନାହିଁ, ବୁଦ୍ଧି କିଛି ନାହିଁ, ଖାଲି ପ୍ରଣାମ କରୁଛୁ। ସକାଳୁ ଉଠି ପ୍ରଣାମ କରୁଛୁ ଭଗବାନ ତାଙ୍କର ଭକ୍ତମାନଙ୍କୁ। ବହୁତ ପ୍ରକାର ଭୁଲ ହେଇଯାଉଛି, ଅପରାଧ ହେଇଯାଉଛି, ତେଣୁ ଏଇଭଳି ଭାବରେ ବ୍ରହ୍ମାଦି ଯା ବି ଶ୍ରିୟାର୍ଚିତ ମଦାଦେବି କ'ଣ ଆପ୍ତ କାମ, ଏଇ ଆପ୍ତ କାମ ଯେଉଁମାନେ ବହୁତ ଉନ୍ନତ ସ୍ଥିତିରେ ରହିଛନ୍ତି ତାଙ୍କର କୌଣସି କାମନା ନାହିଁ। ଆପ୍ତ କାମ ଆମର ସମସ୍ତଙ୍କର କାମନା ରହିଛି, ଅନେକ ପ୍ରକାର କାମନା ରହିଛି। କାମ ଧର୍ମ କ'ଣ ସେଟା ଧର୍ମ ଅର୍ଥ କାମ ମୁଖ୍ୟ, ସମସ୍ତଙ୍କର କାମକୁ ପୂରଣ କରିବା ପାଇଁ ସମସ୍ତେ ଲାଗୁଛନ୍ତି, କିନ୍ତୁ ଏମାନେ ଆପ୍ତ କାମ କୌଣସି କାମନା ନାହିଁ, ପୂର୍ଣ୍ଣ କାମ ସେମାନେ। କେଉଁମାନେ ପୂର୍ଣ୍ଣ କାମ ନା ଯେଉଁମାନେ ଭଗବାନ ଭକ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତେବ ଶାନ୍ତ, ତାଙ୍କର କୌଣସି କାମନା ନାହିଁ, ନିଷ୍କାମ ସିଏ ଆପ୍ତ କାମ ଯେଉଁମାନେ। ଏବଂ ଯୋଗେଶ୍ୱରୀ ଅପି, ଆଉ ମଧ୍ୟ ବହୁତ ଯୋଗେଶ୍ୱର ଯୋଗ ସେମାନେ ସବୁ ବହୁତ ଯୋଗ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ଯୋଗେଶ୍ୱରୀ ଅପି, ହେଲେ ମଧ୍ୟ ଯଦାତ୍ମନି ରାସ ଗୋ ଯା ବି ସିଆ ଅର୍ଚିତ, ସେମାନେ ସବୁ ଅର୍ଚିତ କରିଛନ୍ତି, ଅର୍ଚ୍ଚନା କରିଛନ୍ତି। ଅତୀତ କାଳରେ କୁହାଯାଲା, ବର୍ତ୍ତମାନ ଟେନ୍ସ ଯେଉଁ ଉଦ୍ଧବ ଯାଇଥିଲେ ସେହି ସମୟର ଘଟଣା କୁହାଯାଉଛି ଏଇଟା, ଏମାନେ ସବୁ ଅତୀତରେ କରିଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ଭବୋ ଭାବମାଗତା ପ୍ରାପ୍ତ ହୋଇଛନ୍ତି, ଅତୀତ କାଳ ହୋଇଯାଇଛି ସେଇଟା। ଭୀତରାଗ ଭୟ କ୍ରୋଧ ମନ୍ମୟା ମାମ ଉପାସିତା ଭବୋ ଜ୍ଞାନ ତପସା ପୁତା ମଦ ଭାବମାଗତା, ଏଇଭଳି ଭାବରେ ଅନେକ ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି। ଅତୀତ କାଳ ହୋଇଗଲା, ବର୍ତ୍ତମାନ କାଳ ଆମ ଦରକାର। ଉଦ୍ଧବ ବର୍ତ୍ତମାନ କାଳରେ କହୁଛନ୍ତି, ଏମାନେ ସବୁ ବର୍ତ୍ତମାନ ଭଗବାନଙ୍କ ସହିତ ଯୁକ୍ତ, ଖାଲି ସିଧାସଳଖ ପ୍ରାପ୍ତ ହୋଇଛନ୍ତି, ଖାଲି ମନରେ ଚିନ୍ତା କରିନାହାନ୍ତି ତାଙ୍କୁ। ଯେଉଁ ଭଗବାନ ପାଦପଦ୍ମ ଯେଉଁଟାକୁ ଶ୍ରିୟ ଯେଉଁ ଅର୍ଚ୍ଚନା କରୁଛନ୍ତି, ସେହି ପାଦପଦ୍ମକୁ ସମସ୍ତେ ଚାହୁଁଛନ୍ତି। ଅଜାଦି ଭି ଆପ୍ତ କାମି ଯୋଗେଶ୍ୱରୀ ଅଭି ଯଦାତ୍ମନି ଆତ୍ମରି କ'ଣ ତାଙ୍କୁ କ'ଣ ଅର୍ଚିତ କରୁଛନ୍ତି, ଅର୍ଚ୍ଚନା କରୁଛନ୍ତି, ମନରେ ଅର୍ଚ୍ଚନା କରୁଛନ୍ତି, ତାଙ୍କୁ ପ୍ରାପ୍ତ ହୋଇପାରୁନାହାନ୍ତି। ଭଗବାନ ପ୍ରାପ୍ତ ହେବା କ'ଣ ଏତେ ସହଜ କି? ପ୍ରାପ୍ତ ମନରେ ଚିନ୍ତା କରୁଛନ୍ତି, ଅବଶ୍ୟ ସିଏ ମଧ୍ୟ ସେ ଭଗବାନଙ୍କୁ ସେ ତଫାତ୍ ନାହିଁ, ସେ ଅଲଗା କଥା, କିନ୍ତୁ ଡାଇରେକ୍ଟ ପ୍ରାପ୍ତ ହୋଇଛନ୍ତି ଏଇଟା, ଆହୁରି ଉନ୍ନତ ସ୍ଥିତିରେ ସେମାନେ। ଯଦା କେତେବେଳେ ପ୍ରାପ୍ତ ହେଲେ ନା ଯଦା ଆତ୍ମନି ରାସ ଗୋଷ୍ଠ୍ୟା, ରାସ ଗୋଷ୍ଠୀର 29-33 ଏଇ ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ରାସ ଲୀଳା। ଏହି ଲୀଳାରେ ରାସ ଗୋଷ୍ଠିଆରେ ଯେତେବେଳେ ପ୍ରାପ୍ତ ହେଲେ ଭଗବାନ ଉଭେଇ ଯାଇଥିଲେ, ଖୋଜି 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 ତାପରେ ଭଗବାନ ଆଉ କ'ଣ ଆବିର୍ଭାବ ହୋଇଗଲେ, ଆମେ କହିଲୁ ସେ କଥା, ସେ ସବୁ ଉତ୍ତରି ରଖିକିରି ତାଙ୍କୁ ବସେଇଲେ ସେଠି। ସେହି ସମୟରେ ଆତ୍ମଗୋଷ୍ଠ କୃଷ୍ଣ ସତତ ଭଗବତ ଚରଣାରବିନ୍ଦମ, ଭଗବାନଙ୍କର ପ୍ରାପ୍ତ ହୋଇଗଲେ ତ ଚରଣାରବିନ୍ଦମ ଅରବିନ୍ଦ ପଦ୍ମ, ବହୁତ କୋମଳ, ବହୁତ ସୁଗନ୍ଧିଯୁକ୍ତ, ବହୁତ କ'ଣ ବହୁତ ସୁନ୍ଦର, ଏସବୁ ପଦ୍ମରେ ବହୁତ ପ୍ରକାର ଗୁଣ ରହିଛି। ସେଥିପାଇଁ ଆମେ କୁହାଯାଉଛି ଶ୍ରୀ ଗୁରୁ ଚରଣ ପଦ୍ମ କେବଳ ଭକତି ସଦ୍ମା ବନ୍ଦ ମୋଇ ସାବଧାନ ସାରେ ଏ ଭବତରିଆ କୃଷ୍ଣ ପ୍ରାପ୍ତି ପଦ୍ମ ସହିତ ତୁଳନା କରାଯାଇଛି। ଆମର ଶ୍ରୀମଦ ଗୌରବନ୍ଦ ସିଂ ମହାରାଜ ଗୋଟେ ରଚନା କରିଛନ୍ତି ଉପରେ, ଗୋଟେ ବହି ଗୋଟେ ରଚନା କରିଛନ୍ତି, କେତେ ପଦ୍ମରେ କେତେ କ'ଣ ରହିଛି ଗୁଣ ସବୁ ରହିଛି, ତେଣୁ ପଦ୍ମ ସହିତ ତୁଳନା କରାଯାଇଛି। ଭୌତିକ ଶ୍ରେଷ୍ଠ ବସ୍ତୁ ହେଉଛି ଏଇଟା ପଦ୍ମ, ତେଣୁ ଭଗବାନ ପାଦକୁ ପଦ୍ମ ସହିତ ତୁଳନା କରାଯାଇଛି। ଗୋପୀମାନେ ସେଇଭଳି ଭାବରେ ଭଗବାନ ସେଇ ରହିଛନ୍ତି, ଗୋଟେ ସିଂହାସନ ଭଳିଆ କରିଦେଇଛନ୍ତି, ଆସନ କରିକି ଭଗବାନ ସେଠି ବସିଛନ୍ତି। ତାଙ୍କର ପାଦ ପଦ୍ମକୁ ନିଜର ସ୍ତନରେ ସ୍ଥାପନ କରିକିରି କୃଷ୍ଣ ସେ ତତ୍ ଭଗବତ ଚରଣାରବିନ୍ଦମ ନଷ୍ଟଂ ସ୍ତନେଶୁ ବିଜହୁ, ତାଙ୍କର ଯେଉଁ ତାପ ଥିଲା ଭଗବାନ ବିରହରେ ଯେଉଁ ତାପ ଥିଲା ସେଇଟାକୁ ତାଙ୍କର ଦୂର ହେଲା। ଏଇସବୁ ରାସ ଗୋଷ୍ଠିଆ ହେଇଛି, ଗୋଷ୍ଠିଆ ଯେମିତି ଆମେ ଇଷ୍ଟ ଗୋଷ୍ଠୀ କରୁଛନ୍ତି ସେଭଳି ରାସ ଗୋଷ୍ଠୀ ହେଇଥିଲା। ଯେଉଁ ପ୍ରଶ୍ନ ଉତ୍ତର ସବୁ ହେଇଛି, ଆମର ସମୟ ନାହିଁ, ସେ ପ୍ରଶ୍ନ ପଚାରିଛନ୍ତି ଆପଣ କେଉଁ ଗୋଷ୍ଠୀର, ତିନି ପ୍ରକାର କେତେ ପ୍ରକାର ଅଛନ୍ତି ବ୍ୟକ୍ତି ଅଛନ୍ତି, ଗୋଟେ ପ୍ରକାର ବ୍ୟକ୍ତି ଅଛନ୍ତି କିଏ ତାହାକୁ ଭଲ ପାଇଲେ ମଧ୍ୟ ସେ ତାଙ୍କୁ ଭଲ ପାଇବେ ନାହିଁ, ଏଭଳି ବ୍ୟକ୍ତି ଅଛନ୍ତି। ଆଉ ଗୋଟେ ବ୍ୟକ୍ତି ଅଛନ୍ତି ଯାହାକୁ ଭଲ ପାଇଲେ ଯିଏ ଭଲ ପାଉନାହାନ୍ତି, ତାଙ୍କୁ ଭଲ ନ ପାଇଲେ ଆଉ ସେ କେଉଁଠୁ ଭଲ ପାଇବେ, ଯିଏ ତାଙ୍କୁ ଭଲ ପାଉନାହିଁ ତାଙ୍କୁ କିଏ ଭଲ ପାଇବ, ଯିଏ ଭଲ ପାଉଛି ଯଦି ତାଙ୍କୁ ସେ ଭଲ ପାଉନାହାନ୍ତି ଆଉ ଯିଏ ତାଙ୍କୁ ଭଲ ନ ପାଇବ ସେ ତାଙ୍କୁ ଭଲ ପାଇବ। ଆଉ ଗୋଟିଏ ଗୋଷ୍ଠୀ ଅଛନ୍ତି ଯିଏ କ'ଣ ଏଇ ଶ୍ଳୋକଟି ଅଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇଟା ସବୁ ଗୋଷ୍ଠୀରେ ହେଇଥିଲା, ସେଟା ଆଲୋଚନା ହେଇଥିଲା। ଦଶମ ସ୍କନ୍ଦ 32 ଅଧ୍ୟାୟ ଶ୍ଳୋକଟି ଅଛନ୍ତି, ଭଗବାନ ତାର ଉତ୍ତର ଦେବେ। ଭଗବାନ ଏ ଭିତରେ ନୁହନ୍ତି, ଭଗବାନ ଅଲଗା, ସେଇଟା ବହୁତ ଏଇ ପାଇଁ ଗୋଟିଏ ଦରକାର, ଗୋଟିଏ କ୍ଲାସ୍ ଦରକାର। ସେ ଶ୍ଳୋକଟି ଆମେ ଖାଲି ପାଠ କରିଦେବା, ଆପଣମାନେ ପଢ଼ିବେ କେତେବେଳେ ରହିଛି ଦେଖିବା। ଦଶମ ସ୍କନ୍ଦ 32 ଅଧ୍ୟାୟ ଶ୍ଳୋକଟି ଅଛନ୍ତି, ଭଗବାନଙ୍କୁ କହିବେ ଯେ କ'ଣ କ'ଣ ସେ ଶ୍ଳୋକ, ଭଜତୋ ଅନୁ 32:16 ରାସଗୋଷ୍ଠିଆରେ ଏଇଟା ଆଲୋଚନା ହେଇଥିଲା, ଗୋଷ୍ଠୀ ହେଇଥିଲା, ସେଇଟା ଭଗବାନ ତାର ଉତ୍ତର ଦେବେ। ଭଜତୋ ଅନୁ ଭଜନ୍ତି ଏକ, ଏକ ପ୍ରକାର ପକ୍ଷୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ତାଙ୍କୁ ଯିଏ ଭଜନ କରିବେ ତାଙ୍କୁ ଯିଏ ଭଲ ପାଇବେ ସେ ତାଙ୍କୁ ଭଲ ପାଇବେ, ଗୋଟେ ପ୍ରକାର ବ୍ୟକ୍ତି ଅଛନ୍ତି। ଏକ ଏତଦ୍ ବିପର୍ଯ୍ୟୟ, ଆଉ ଗୋଟେ ବ୍ୟକ୍ତି ଅଛନ୍ତି ବାହାର ବିପର୍ଯ୍ୟୟ, ଭଲ ପାଇଲେ ମଧ୍ୟ ତାଙ୍କୁ ଭଲ ପାଇବେ ନାହିଁ, ଏଇଭଳି ବ୍ୟକ୍ତି ଅଛନ୍ତି। ନୋ ଉଭୟାଶ୍ଚ ଭଜତି ଏକ, ଆଉ ଗୋଟେ ପ୍ରକାର ବ୍ୟକ୍ତି ଅଛନ୍ତି ଯିଏ ଭଲ ପାଉ ବା ଭଲ ନ ପାଉ ସେ ତାଙ୍କୁ ଭଲ ପାଇବେ ନାହିଁ, ଏ ତିନି ପ୍ରକାର ବ୍ୟକ୍ତି ଅଛନ୍ତି। ଏ ତନ୍ନ ବୃହି ସାଧୁ, ଆଉ ସାଧୁ ଆପଣ ଆପଣ କୁହନ୍ତୁ ଆପଣ ଏଇ କେଉଁ କାଟେଗୋରୀରେ ଯାଉଛନ୍ତି, ଆମେ ଆପଣଙ୍କୁ ଏତେ ଭଲ ପାଉଛୁ ଆପଣ ପଳେଇ ଯାଉଛନ୍ତି, ଲୁଚିକିରି ପଳେଇ ଯାଉଛନ୍ତି। ଭଗବାନ ତାର ଉତ୍ତର ଦେବେ 32:20 ଶ୍ଳୋକରେ ଭଗବାନ ତାର ଦେବେ, ନାହା ମୁଁ ତାଙ୍କ ଭିତରେ କୌଣସିଥିରେ ଯାଉନାହିଁ, ଏଇଟା ଆମେ କହିବା ନାହିଁ, ସମୟ ନାହିଁ ଆମ ପାଖରେ। ଏଇସବୁ ରାସଗୋଷ୍ଠୀ ହେଇଥିଲା, ଏଭଳି ଆଲୋଚନା ହେଇଥିଲା, ଡାଇରେକ୍ଟ ଭଗବାନଙ୍କ ସ୍ପର୍ଶ ସେମାନେ ପ୍ରାପ୍ତ ହେଉଥିଲେ। ପରିଲଭ୍ୟ ତାପମ, ଏ ଭୌତିକ ଜଗତରେ ଲୋକମାନେ ତାପକୁ ଭାବୁଛନ୍ତି ଆନନ୍ଦ, ମୈଥୁନ ଶୁକଟାକୁ ସେମାନେ ଭାବୁଛନ୍ତି ଏଇଟା ହେଉଛି ତାପ, ଭଗବାନ କହୁଛନ୍ତି ଏଇଟା ହେଉଛି ତାପ। ପଞ୍ଚମ ସ୍କନ୍ଦ 5 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯଦା ନ ପଶ୍ୟନ୍ତି ଅଯଥା ଗୁଣେହା ସ୍ୱାର୍ଥେ ପ୍ରମଥ ସହସା ବିପଶ୍ଚିତ ଗତ ସ୍ମୃତି ବିଜ୍ଞତି ତତ୍ ତାପାନ, ତାପାନ କୁହାଯାଉଛି କ'ଣ ଗତ ସ୍ମୃତି ତତ୍ ବିଜ୍ଞତି ତତ୍ ତାପାନ ଆସାଧ୍ୟ ମୈଥୁନ ମଗାର ମଗ୍ଞ, ମୈଥୁନ ଗାର ସମେତ ପ୍ରବେଶ କରିକିରି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ମାନେ ତାପ ପ୍ରାପ୍ତ ହେଉଛନ୍ତି। ତାପରେ ଏ ଯେଉଁ ମୈଥୁନ ତାପ, ଏଇଟା ସୁଖ ନୁହଁ, ମୈଥୁନ ତାପ ଭଗବାନ କହିଲେ ଏଇଟା ତାପ, ଆଉ ଏଇଟା କ'ଣ ତାପ, ଏଇଟା ହେଉଛି ପ୍ରେମ, ଏଇଟା ହେଉଛି କାମ, ଇଏ ହେଉଛି ପ୍ରେମ, ତାପ ସବୁ ଦୂର ହେଇଗଲା, ଆଉ କୌଣସି ତାପ ରହିଲା ନାହିଁ, ତାଙ୍କର ତ ତାପ ରହିଲା ନାହିଁ। ଭାଗବତ 10:33 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଏଇଟା କହିଲେ ଆମମାନ ପାଇଁ, ଆମେ ଯଦି ଏଇଟାକୁ ଶୁଣିବା କହିବା ସ୍ମରଣ କରିବା, ବିକ୍ରୀଡ଼ିତଂ ବ୍ରଜବଧୂଭି ଇଦଂଚ ବିଷ୍ଣୁ ଶ୍ରଦ୍ଧାନୁତ ଅନୁଶୁଣିଆ ତଥବର୍ଣ୍ଣ ୟଜ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲବ୍ଧ କାମା ହୃଦ୍ରୋଗମ ଆସୁ ଅପହୃତି ଅଚିରେଣ ଧୀର, ସେମାନଙ୍କର କାମରୋଗ ଦୂର ହେଇଯିବ ଖାଲି ଶୁଣିଲା ମାନେ ଭଗବାନଙ୍କ ଏଇ ଯେଉଁ ବିକ୍ରୀଡ଼ିତଂ ବ୍ରଜବଧୂଭି ବିଶେଷ କ୍ରୀଡ଼ା ସବୁ ହେଇଥିଲା, ଏଇଟା ଯଦି ଶୁଣିବା ଅନୁଶୁଣିଆତ୍ ବାରମ୍ବାର 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 ଶୁଣିବା, ପରମ୍ପରାଠୁ ଶୁଣିବା, ଯେଉଁଠୁ ନା ସେଠି ଶୁଣିବା ନାହିଁ ଶୁଣିବା, ତାହେଲେ ଆମର ଏଇ ଯେଉଁ କାମ ରୋଗ ରହିଛି ଦୂର ହେଇଯିବ, ଆମର ତାପ ଦୂର ହେଇଯିବ, ଆମେ ଧୀର ବ୍ୟକ୍ତିରେ ପରିଣତ ହେଇଯିବା। ସମସ୍ତେ ଅଧୀର ଅବସ୍ଥାରେ ଅଛନ୍ତି ବର୍ତ୍ତମାନ, କେବଳ ତାଙ୍କ ବିଷୟରେ ଶ୍ରବଣ କଲେ ଆମେ ଧୀର ବ୍ୟକ୍ତିରେ ପରିଣତ ହେଇଯିବା, ଆମର କାମ ରୋଗ ଚାଲିଯିବ, ଆମର ତାପ ଚାଲିଯିବ, ଯେମିତି ଗୋପୀମାନଙ୍କର ତାପ ଚାଲିଯାଇଥିଲା ସେଇଭଳି ଭାବରେ ଆମର ମଧ୍ୟ ତାପ ଚାଲିଯିବ। କିନ୍ତୁ ସମୟ ଚାଲିଗଲା, ଆମେ ବେଶୀ ବର୍ଣ୍ଣନା କରିପାରିବା ନାହିଁ, ଆଜି ପରେ ସବୁ ବିଦାୟ ନେବେ। ବିଦୁର ଏ ସରି ଆମର ଉଦ୍ଧବ ବିଦାୟ ନେବେ, ତେଣୁ ଆମେ ଆଜି ଆପଣଙ୍କଠାରୁ ବିଦାୟ ନେଉଛୁ, ବିଦୁର ତାପରେ ବିଦାୟ ନେବେ, ବିଦୁର କଥା କହିବା ସାରିବା ପୂର୍ବରୁ ଆମେ ବିଦାୟ ନେଇଯାଉଛୁ, ଅନ୍ୟମାନେ କହିବେ ବିଦୁରଙ୍କ କଥା, ଏ ଉଦ୍ଧବଙ୍କ କଥା, ଆମର କଥାକୁ ବିଶ୍ରାମ ଦେବା ଯାଏ। ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭଚନ୍ଦ କି ଗାଇ ଗୋ ପ୍ରମାନନ୍ଦେ ଯୋଗିନୀ ଏକାଦଶୀ ତିଥି।